नमो भगवते वासुदेवाय।
ओम नमो भगवते वासुदेवाय।
श्रीमद्भागवतम दशम स्कंदर सतीशतम अध्याय रामायण श्रवण करुथिले किभळि इंद्र देवराज इंद्र ब्रह्माजीक द्वारा उपदिष्ट हो एवं गोमाता द्वारा सुरभि द्वारा प्रेरित हो एकांत भगवान कृष्ण निकटरे निजर अंतरर स्वरूप भाव जीवर स्वरूप भाव अहंकार स्वरूप भाव रोज विपरीत अभिमान हूँ स्वरूप भाव परिपोषक आमर जो स्वरूप भाव रही आम हूँ कृष्ण दास जहाँ कहे आम अत्यंत आम ओडियार सब ओडियार नाम वैष्णव पद्धति लिखा जाए आपण दीनहीन सेवक ये स्वरूप भाव अभिमानटा अभिमान भक्ति को पुष्ट करे अभिमान योग्यतार योग्यतार अभिमान रही सौंदर्यर अभिमान रही धनर अभिमान रही धनाभिमानी ज्ञानाभिमानी सौंदर्याभिमानी जनाभिमानी सेठी से अभिमान कथा सेठी अहंकार सब लगुच जो अभिमान हनुमान जी अभिमान मुझे कृष्णंकर मुझे कृष्णंकर जमी राधाराणी अभिमान चंद्रावली अभिमान हूँ भिन्न ए रुक्मिणी आदि अभिमान भिन्न से चंद्रावली राधाराणी कौन कहे मुझे गोपी मान समस्त भाव आम हूँ कृष्णंकर चंद्रावली कौन कह कृष्ण हूँ मोर से कृष्ण मोर ये अभिमान डाकू बड़ स्थित भी आम गौड़ भाव को विरोध करा से भाव श्रेष्ठ नुह ये भाव श्रेष्ठ आम कृष्णंकर ये अभिमान प्राकृतत्व ना इंद्र जो प्रार्थना करते शुणुला प्राकृतत्व स्थित आम जो प्राकृत अवस्था रही भौतिक संस्पर्श ज्ञान भौतिक ज्ञान पूर्वर स्वीकृति भी कम से आम स्वाभाविक स्थित गोटे जापार नहीं भगवान कृपा साधुगुरु कृपा अहेतुक कृपा प्राप्त हवा ये स्वरूप स्थिति अवस्थान कले सब आगंतुक धर्म आत्मार एगुड़ी हूँ फरेन एलिमेंट्स आगंतुक जिन आत्मार वृत्ति नुह आत्मार वृत्ति हूँ परमात्मा कृष्ण शरण करवा शरण जावा जिते ये वैष्णव गुण गुड़िक सब आत्मार वृत्ति सरलता निष्कपटता जिते वैष्णव गुण कह आत्मार सब स्थिति ये सब फरेन जिनस पशिगला देह सहित गुण प्रकृति भोग सहित पशिगला के अनादि काल जीव भोग हो तार से भावना गुडा सब पशि पशिक आदि अहेतुक साधुगुरु कृपा हुए ये आत्मचेतन से कह जाए सेल्फ रियलाइजेशन आत्मानुभूति ये जाग्रत हो अभिमान न था दासत्वर भावनाटा पूरा बद्ध हृदय था मोर दास मोर कौन आ गए योग्यता रहा जब इंदिरा का कहते ना ना भी भक्त न तो राजन्य मो राजा जी दस्यु राजा ही था मत आप मारद मोर उद्धार होता आप जब भक्त ही था भक्त को आप पालन करती मो दुटा भितर किसी नुह स्वरूप अनुभव केवल भागवत स्तुति मान दि जाए आम स्वरूप अनुभव करा स्वरूप अनुभव न कले तो संबंध हो पार आम जहाँ जमती आम से बेला लोक सांगे मिसाइप चाहिए आम आम इच्छा थी आम हसखुस कराया क्या कौन लोक खोजा किए हसखुस करुचे आम यदि भगवान को चाहिए आम स्वरूप स्थित भगवान भागवत स्वरूप स्थित संधान अच्छे ये भगवान को भक्ति कराए ये प्रार्थना कराए गुरुदेव सब इंग्लीश शिक्षा कहते आम को साधुसंग करुचे साधुसंग अर्थटा नुह किसी नलेज गोटे ज्ञान जाणीदेव नाई ना मुड हूँ इंपोर्टाट साधु सांगरे मिशंते लोक ये ग्रंथ अच्छा साधु ग्रंथ रु कह साधु मन तो किसी कहे नहीं ग्रंथ रु कह साधु शास्त्र द्वारा कृपा 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 प्राप्त है परंपरा आचार्य द्वारा भगवान द्वारा कृपा प्राप्त पाखे एक भाव रही साधु संग कर भावटा को नि जाए ज्ञान नि जाए ज्ञान तो तुम पात्रता हिसाब से ज्ञान आस সাধুগণ বহুত বড় জ্ঞানী, সাধুঙ্ক পাখে রহলে কোথাও তোমার জ্ঞান হয়েছে বলে মনে আছে? তোর পাত্রতা নথলে হবনি, সে জ্ঞান বি তোমার কার্য নলাগিপারে, ভক্তির সহায়ক নহিপারে। কিন্তু সাধুসঙ্গর মুখ্য উদ্দেশ্য হচ্ছে মুডটা, যেহেতু প্রভুপাদ প্রথমে দর্শন কলে ভক্তি ঠাকুর মুডটা তোমার ভাল লাগিলা, আরে ভারত পরাধীন, কিন্তু সে কোণ কুচ মতো চৈতন্য মহাপ্রভুঙ্কর বাণী বিদেশে যাই প্রচার কর। সাধুসঙ্গ আমি যে সাধুসঙ্গ গুরু যেমন গুরুঙ্কর সেবা বি, যে গুরুঙ্কর সেবা ভগবানঙ্কর সেবা ভাবটা, তাঙ্কর ভাবটা ন বুঝিপার জন্য সেবা কেমিতি করিব? বাহ্য আক্টিভিটিস, বাহ্য কার্যকলাপ গোটে অলগা, ভিতর ভাব হচ্ছে গোটে অলগা। আমার স্পিরিচুয়াল না, আমার আধ্যাত্মিক জীবন, আমার আধ্যাত্মিক প্রণালী রে, আমার যেতে প্রকার জিনিস এটা সব ভিতর জিনিস। বাহ্য আক্টিভিটিস কলে কম, এটা নকলে আমার আমার কোন কুন্তি, আমার ভোজন করছে, ইন্দ্রিয় গুড়ি অনেক ইন্দ্রিয় গুড়া তো সব বসি পারবে সে কিছু কর্ম করি, আমাকে এই যে কর্ম করুছে ভগবত সেবা করুছে, ইয়ার দ্বারা আমি ভিতর ভাবকু, যেমন জনে গোটে গছ লগাউছে, লোক লোক বগিচা করুন না, কেতে সুন্দর সুন্দর পার্ক গভর্নমেন্ট করছে, যে টুরিস্ট প্লেস গুড়া যে পার্ক করছে, কেতে ফুল গছ কেতে কোণ লগাইছে, সেটি গেলে গোটে লোকর কেউ ভাবনা আসছে দেখিলা বেড়ে সে গছ, তুমি গলে বি তুমি কোণ কইব এটি ফুলটা এই গছটা সেটি গলে ফটো নেল, সেটা দেখিলা মানে ভোগ কামনা আসছে, বাহ্য জিনিসটা তুমি দেখিদেলা ভোগ জিনিস। আমার আমার মঠ মন্দির সুন্দর ভাবে রাখবা, ইয়ার অর্থটা নুহে যে বাহ্য আসি বলে গোটে লোক আসবে আমাকে আপ্রিসিয়েট করবে, আমি দেখি গোটে খুশি হয়ে যাবে, না না না, ভিতর ভাব এই ফুলটা ভগবানকর প্রিয়, কি কাহাঙ্কর সেটা বর্ণমাণীঙ্কর না গা ভজন, মল্লিমাড় শ্যামকু দেবী মন তোষি, উপেন্দ্র ভজনকর মল্লিমাড় শ্যামকু দেবী মন তোষি, উপেন্দ্র ভজন ভারি রসিক রস দেখুলি, তার অলগা ভজন বি অছি সব, কিন্তু কৃষ্ণ রাধাকৃষ্ণ বড় 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 সুন্দর সুন্দর ভজন রচনা করছেন, মল্লিমাড় মল্লি ফুলটা দেখলো শেষ ভাবটা, সে ভোগ বুদ্ধি আসবনি, আমার যেতে প্রকার জিনিস রয়েছে এই বিধি বিধিটা প্রথমে পালন করা, কারণ জীবনে যেহেতু রুচি না তাকে জবরদস্তি কাজ টিকে ভোগ লগা, খাওয়া পূর্ব ভোগ লগে খাও, কিন্তু ভোগ লগাইবার অর্থ যে ভগবান খোয়াই দেওয়া, আমি জনে নব দিয়ে পলে আসব, চাকরু কে দেব কোণ মালিক দিয়ে এলু, মালিক নাকি থুই দিয়ে পলে আসলা, মালিক তার খাইলা উঠি পড়েলা, সে কিছু কহিলা, কিন্তু স্ত্রী খাইব দেলে কোণ কোণ করিব পচারিব, আরে কাই খাইলো এটা ভালো নি কি, না এটা কোণ করছো উপমাটা এমতে ভালো লাগুনি, এটা এমতে ভালো লাগুনি, সে কহিব এক্সপ্লেন করিব, স্ত্রী তা ভাবটা বুঝিব, চাকরিটা কোণ করিব থুই দেব পলে আসব, আমার যে ভোগ আমি সে তালে ভগবান তালে ভালো করলে যা হয়েছে তার খাইলে আমি আইলি, আমার যেতে জিনিস করা সব ভাব পাই, ভিতর ভাবকে পরিপক্ক করিয়া পাই স্বরূপানুভব, এটা স্বরূপানুভব আর কোণ, ভিতর ভাবটাকে আমি কিন্তু পরিপক্ক করি ভগবানঙ্ক সেবা ভগবানঙ্ক চিন্তন ভগবানঙ্ক নাম দ্বারা, স্বরূপ স্থিতিরে আমি নাই না বিচ্যুত হয়ে যাইছি, তুমি ইন্দ্রঙ্কর যে সুন্দর ভাব, প্রভু মু তো ভক্ত নুহে কি অসুর বি নুহে, আর মতো শাসন কলে মোর পশুবৃত্তি, মতো শাসন কলে বি আপন মু সুধরিবিনি, এটা হবনি, কেবল আপনার অহেতুকি কৃপাটা দরকার, অহেতুকি সেই কৃপা বেদর বিচার, বেদর যদি বেদর সারা জিনিস বিচার করা যায়, গোটে জীবন কোণ অছি, জীবন লাস্ট স্টেজ যেতে আসে ভক্তির যেতে অতি শেষ স্তরক যায়, তার গোটি জিনিস দরকার কজলেস মর্সি, কারণ ভক্তি এত বড় সমুদ্র, তুমি তা ভিতরে কোণ প্রবেশ করিব, যেউঠি তোমার বুদ্ধিটা পাইপারুছি তুমি সেটাকে ট্রাই করিপারিব, যেটা তোমার বুদ্ধি কাম করছে তুমি সেতবেলে যাইপার, যেহেতু বুদ্ধি কার্য করুনি সে বস্তু কোণ করিব ছাড়ব, জন যে সমুদ্র কে মু অনেবি চাই চাই যে কত বাট অনেব, অনেক তারপরে কোণ করিব, কে সময় তুমি সমুদ্র গল দেখা, তুমি কহ মু তরঙ্গ গুড়াক গণিবি আর কত বাট এটা, তারপর কেন 15-20 মিনিট পরে তারপর কোণ করিব, গোটে দিন পরে আপারিবনি, স্পিরিচুয়াল জিনিস সেটা, আমি যে পছে আসছে তার সিক্রেটটা তো কি পয়েন্ট গোটে অছে, চাবি কাঠি গোটে অছে, তো সবটা ট্রাই কর, সব লাগ, নষ্ট কিছু হবনি, রহিলা এ জন্মরে, কিন্তু তুমি যে লাস্ট পয়েন্ট পৌঁছিব সেটা পৌঁছবে না, কারণ সেতুমি সে লেখা না ভক্তির অসামৃত সিন্ধু, যে মহাভাব স্তর যাই নাদিনী শক্তির শেষ স্তর, মহাভাব মাদানাক্ষী মহাব স্তর, সে রাধারাণীক স্তর, সেইটি সি যদি সেবা করে তুমি তাঁকর যাই সখী মঞ্জুরি বা তাঁকর গ্রুপ ভিতরে রহবে, যুদ্ধ ভিতরে রহব, কোটি তুমি আমি বদ্ধ স্বরের কাম ক্রোধ যেটি অছে সে স্বর কেমি তুমি এটাকে জাঁপারি, ସେଟା ହେଇପାରିବ। କେବଳ ବେଦ ଶେଷ ଗୋଟେ ଜିନିଷ କହୁଛି, ଯେମିତି ଯଶସ୍ୱୀ ପ୍ରସାଦ ଭଗବତ ଅହେତୁ କି ସେଇ କୃପା ଭକ୍ତ ଠାକୁର କର୍ମ ନାହିଁ, ଜ୍ଞାନ ନାହିଁ, କୃଷ୍ଣ ଭକ୍ତି ନାହିଁ, କିରୂପେ ଓ ସେ ଚରଣ ପାଇ, ମୁଁ ସେମିତି ଚରଣ କେମିତି ପାଇ, ମୋତେ କାହିଁ ଦେଖାଯାଉନି, କର୍ମ ମୋର ନାହିଁ, ଭଲ ପୁଣ୍ୟ କର୍ମ ବି ନାହିଁ, ଜ୍ଞାନ ବି ନାହିଁ, ଯଦି ଜ୍ଞାନ ଥାନ୍ତା ସୁସ୍ଥ ଭାବରେ ମୁଁ ବୁଝିକି ସେବା ବି ଟିକେ କରିପାରନ୍ତି, ଆଉ କୃଷ୍ଣ ଭକ୍ତି ମୋର ନାହିଁ, କିନ୍ତୁ ମୋତେ ଚିନ୍ତା ଲାଗିଗଲେ ମୁଁ କେମିତି କୃଷ୍ଣଙ୍କୁ ପାଇବି, ଆପଣଙ୍କ ଚରଣକୁ କେମିତି ପାଇବି। କେତେ ବଢ଼ିଆ ଭାବ, ସବୁ କୋଡ଼ିଏ ଭାବନା ଆଉ ଭଜନ ସ୍ୱରତାଳ ହେଉଛି ଭଜନର ପ୍ରାଣ ନୁହେଁ, ଭଜନର ପ୍ରାଣ ସ୍ୱରତାଳ ନୁହେଁ, ସ୍ୱରତାଳଟା କର୍ଣ୍ଣ ରସାୟନ ହେଇପାରେ, ତାର କର୍ଣ୍ଣ ଲାମ୍ପଟ ଭାବଟା ହୁଏ ଜଣେ ନ ବୁଝିପାରିଲା ହବନି। ଆମର ଏଟା ଭାବୁକ ପରମ୍ପରାଟା ଆମର ଗୋଟେ ଭାବୁକ ନା ଭକ୍ତ ଯୋଗ, ଭକ୍ତି ଯୋଗଟା ଗୋଟେ ଭାବୁକମାନଙ୍କର ପ୍ରାଥମିକ ଅବସ୍ଥାରେ ଭାବୁକ ହେଲେ ହବନି, ଭକ୍ତି ସ୍ୱାଭାବିକ ହେଇଗଲ ତୁମେ ଜଣେ ଭାବୁକ ହେଇଗଲ, ଭାବ ଷ୍ଟେଜ୍ ଆସିଲ ଭାବୁକ ହେଇଗଲ, କିନ୍ତୁ ଭାବନ ତୁମ ସ୍ତରକୁ ନ ଆସିଲା ପର୍ଯ୍ୟନ୍ତ ତୁମେ ଗୋଟେ କିଛି ଜିନିଷ ଭଗବାନଙ୍କୁ ରୋଷେଇ କରୁଛ, ଏଇଟା ବୈଷ୍ଣବମାନେ ଭୋଜନ କରେ, ମୁଁ ଯେମିତି ଭୋଜନ ରୋଷେଇ କରିଦିଏ ନାଇଁ ଗୋଟେ ମଣିଷକୁ ଲୋକ ରୋଷେଇ କରିଦେଲା ବେଳକୁ ବି ସେ କେତେ ଚିନ୍ତା କରୁଛି, ଗୋଟେ ଯେତେ ଗରିବ ଲୋକଟେ ତା ଗୋଟେ ଆଳୁ ପୋଡ଼ାଟା ଦେଲା ବେଳକୁ ବି ତାର ଛୁଆ ପିଲାକୁ ସେ ବି ସେଇଟା କେମିତି ସ୍ୱାଦୁ। ବୈଷ୍ଣବ ସେବା କର, ଭଗବାନଙ୍କ ସେବା କର, ବାଡ଼ି ବଗିଚା ସେବା କର, ଯେତେବେଳେ ଯେଉଁ ଜିନିଷଟା ତୁମେ ଜୀବନରେ କରୁଛ ସେଇଟାକୁ ସବୁବେଳେ ମନେ ରଖ, ଏଇଟା କେମିତି ପ୍ରଭୁଙ୍କର ବୈଷ୍ଣବଙ୍କର ଏମାନଙ୍କ ପ୍ରତିବିଧାନ କରିବ, ନହେଲେ ଭାବ ଆସିବନି। ବହୁତ ସିନେମା ଭକ୍ତମାନେ ପ୍ରଶ୍ନ କରିଛି ଜୀବନ ସାରା କାମ କରିଛି ବହୁତ ଖଟିଛି, ହଁ କିଛି ଭୁଲ ନାହିଁ, ସେଇଟା ତାକୁ ମିଳିବ, ଜୀବନ ସାରା ଜଣେ ପରିଶ୍ରମ କରୁଛି ତମ ସେସବୁ ତାକୁ ଗୋଟେ ନିରାଶ ଲାଗୁଛି ବା ସେ ଛାଡ଼ି ଦେଉଛି, ତାର କାରଣଟା କ'ଣ, ବାହାରେ ଯେଉଁ କର୍ମ ଗୁଡ଼ିକ କଲା ଭିତରେ ଭାବଟାକୁ କରିପାରିଲାନି, ସେଥିପାଇଁ ସେ ତାର ରେଜଲ୍ଟଟା ବୁଝିପାରିଲାନି, ସେ ଜାଣିନି ଏଇଟା ଗୋଟେ ଅକ୍ଷୟ ଜିନିଷ, ଯେ ତାର ଭାବ ନାହିଁ ତାକୁ ତାକୁ ନିରାଶ ଲାଗିବ, ମୁଁ ଏତେ ଦିନ କଲି ଏହା କଲି ମୋତେ ଏମିତି ମନ୍ଦିରରୁ ବାହାର କରିଦେଲୁ, କିଏ କ'ଣ ବାହାର କଲା, ଅସୁବିଧା କ'ଣ ଅଛି, ସେମାନେ ଗଛ ମୂଳରେ ରହୁଥିଲେ ଆମେ ଯୋଉଠି ପାରୁ ସେଠି ରହିବା, କିନ୍ତୁ ଯୋଉଟା କରିଛି ସେଟା ହଉଛି ଭଗବାନଙ୍କର। ଆରେ ବ୍ରହ୍ମା ଇନ୍ଦ୍ର ସେମାନଙ୍କୁ ଡେଲି ଫାସିଲିଟି ନାହିଁ ସେବା କରିବା ପାଇଁ, ସେମାନେ ଏତେ ମ୍ୟାନେଜମେଣ୍ଟ ମ୍ୟାନେଜର ହେଲା ରହୁଛି, ସେମାନେ ଧ୍ୟାନ ଲଗେଇ ଦେଉଛୁ ସେଥିପାଇଁ, ଆଉ ଡ୍ୟୁଟି ରଖିବା ବିଗ୍ରହ ସେବା କରିବା, ଆମକୁ ସେ ସେବା ଜିନିଷ ମିଳୁଛି ନା ଭଗବାନଙ୍କ ସେବା, ଜଣେ ଗୋଟେ ଜୀବନ ସେ ଭାବଟାକୁ ତ ନ ଆଣିପାରିଲା ତାକୁ ତାକୁ ଜୀବନ ସାରା ପୂଜା ସେବା କଲା ମାନେ ତାକୁ ଗୋଟେ ବୋର୍ ଲାଗିବ, କ'ଣ ଏଇ ଖାଲି ଘଣ୍ଟି ବଜାଉଥିବି, ସେ କେତେବେଳେ କହନ୍ତି ପୂଜାରୀ କ'ଣ ଘଣ୍ଟି ବଜେଇବି ମୋ ଜୀବନ ଯିବ, ଆଉ କିଏ ଯିଏ ରୋଷେଇ କରୁଛି କ'ଣ କହିବ ମୁଁ ଖଡ଼ିକା ଠେଲି ଠେଲି ମୋ ଜୀବନ ଯିବ, କରିବ କ'ଣ ସେଠି ଗଲେ ସେଠି ଆଉ କିଛି ନାହିଁ, ସେଠି କିଛି ନାହିଁ, ମୁଁ ଯେମିତି ଗତକାଲି କହୁଥିଲି ନା ସେଠିକା ବିଶ୍ରାମ ବି କାହାକୁ ନାହିଁ, ନା ଲଳିତାଙ୍କ ବିଶ୍ରାମ, ନା କାହାକୁ ବିଶ୍ରାମ, ନା କୃଷ୍ଣଙ୍କ ବିଶ୍ରାମ, ସେ ଘଣ୍ଟେ ଦୁଇ ଘଣ୍ଟା ଶୋଇଥିବେ ପୁଣି ଉଠିଲେ ଚାଲିଲେ, ଯଶୋଦା ଶୋଇଗଲେ ନନ୍ଦ ଶୋଇଗଲେ ଉଠିଲେ ଚାଲିଲେ ରାଧାରାଣୀଙ୍କ ପାଖ, ସେଠି ଏ ରସ ଭାବଟା ଯେହେତୁ ଅଛି ଶରୀର କିଛି ଆବଶ୍ୟକ ନାହିଁ କେବଳ ଆନନ୍ଦ, ସେଇଟାକୁ ସେଇ ଭାବଟାକୁ ଏଇଠି ଏବେ ତିଆରି କରିବାକୁ ପଡ଼େ, ଭକ୍ତି ଯେଉଁଟା ଭାବ ଯୋଗ ନା ପ୍ରତ୍ୟେକ ଜିନିଷକୁ ଭାବରେ କରାଯାଏ, ଆଲେ ଏଠି ଲୋକ ଦେଖାଣିଆ ଯେ ଗୋଟେ ଓଡ଼ିଆରେ ଗୁରୁଦେବ କହୁଛନ୍ତି ଲୋକ ଦେଖାଣିଆ ଜିନିଷକୁ ନ ଯାଉ, ଲୋକ ଦେଖାଣିଆ ଜିନିଷ ଚାଲିଗଲେ ଭାବରୁ ଆମେ ଚ୍ୟୁତ ହେଇଯିବ, ସେଥିପାଇଁ ପରମ୍ପରାଚାର୍ଯ୍ୟ ମାନେ ଗୋଟେ ଷ୍ଟ୍ରିକ୍ଟ ରଖିଦେଇଛନ୍ତି ଏହା ଏହା ତୁମେ କରିବ, କାହିଁକି ଯେ ସେଇଟା ନ ହବ ତାମାନେ ଧୀରେ 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 ଆମେ ଲୋକ ଦେଖାଣି ଆଡ଼କୁ ପଳେଇବା, ଲୋକମାନେ ଏଇଟା ପସନ୍ଦ କରୁଛନ୍ତି ଆମେ ଏଇଟା କରିବା, ଆଉ ଭଗବାନଙ୍କ ସୁଖଟା ଜାଣିପାରିବେନି, ଆଉ ଆମ ଅନ୍ତରରେ ବି ଲୋକମାନଙ୍କ ସମ୍ମାନ ଦ୍ୱାରା ପ୍ରତିଷ୍ଠା ଆସିଯିବ। ସବୁଠୁ ବଡ଼ ଜିନିଷ ହେଲା ଏଇ ଭକ୍ତି ପଥରେ ଧନ ପ୍ରତିଷ୍ଠା ଏହାଦ୍ୱାରା ଖସିବାଟା ବହୁତ କମ୍ ସମୟ ଲାଗେ, କାହିଁକି ଭକ୍ତ ହେଇଗଲା ପରେ ଲୋକ ତ ଆଉ ଭିତରୁ କିଏ ଦେଖୁନାହାନ୍ତି, କ'ଣ କହୁଛନ୍ତି ବାହାରକୁ ଦେଖୁଛନ୍ତି, ଇଏ ତିଳକ କରିଦେଲା, ସାଧୁ ଜଣେ ହେଇଗଲା ତାକୁ ଏ ନାଲି କପଡ଼ା ପିନ୍ଧିଦେଲା, ଲୋକ ବହୁତ ସମ୍ମାନ ଦେବେ, ଆଉ ସାଧୁ ଜୀବନରେ ଗୋଟେ ସବୁଠୁ ବଡ଼ ହେଇଯାଏ, ସେ ସେତେବେଳେ ଘରେ ଛାଡ଼ି ଦେଇକି ମଠ ମନ୍ଦିର ରୁହେ, ତାର ଜୀବନରେ ଗୋଟେ ସେ ଭାବେ କ'ଣ ମୋ ଜୀବନ ଆଉ କିଛି ବୋଝ, ହଁ ଏଇଟା ଗୋଟେ ସବୁଠୁ ବଡ଼ ରୋଗ ସାଧୁମାନଙ୍କ ଜୀବନରେ, ସବୁଠୁ ଯଦି ବଡ଼ କିଛି ପ୍ରୋବ୍ଲେମ୍ ଥାଏ ସେ ଭାବନ୍ତି କ'ଣ ମୁଁ ସୁଖୀ ମୋର କିଛି ପ୍ରୋବ୍ଲେମ୍, କିନ୍ତୁ ସବୁଠୁ ବଡ଼ ପ୍ରୋବ୍ଲେମ୍ ହେଉଛି ତାର, କାହିଁକି ନା ସଂସାରରେ ଯିଏ ରହିଲା ତାର ଭଗବାନ ପାଇବା ପାଇଁ ଇଚ୍ଛା କରୁଛି କିଏ, ତମେ ଭାବିଲେ ତୁମର କ'ଣ ଭଗବାନ ପାଇବା ପାଇଁ ଘରେ ପିଲା ଛୁଆଙ୍କୁ ନେଇକି ସମସ୍ତଙ୍କୁ ବସେଇକି ଟ୍ୟୁସନ୍ କରି କହୁଛ ନା ଭଗବାନଙ୍କ ପାଇଁ ବୋଲି, ମୋ ସଂସାରଟା ଭଲରେ, ସତ କଥା କହୁନ କ'ଣ କହୁଛ, ଗୋନିତ ମୁଣ୍ଡ ମାରୁଛ ପିଲା ଛୁଆଙ୍କ ଟିକେ ଭଲ ରୁହ, ଆଉ କିଛି ପ୍ରଭୁ ମୁଁ ତୁମ କତି ପଳେଇବି, କି କେବେ ସଂସାର ଲୋକ ଚିନ୍ତା କରିପାରିବେନି, ସଂସାରର ଯୋଉ ନେଟ୍ କ'ଣ କୁହାଯିବ ଯୋଉ ଜାଲ ମାୟାର ଜାଲ, ସେଥିପାଇଁ ଲେଖିଲେ ସେ ଆଉ ମିଛେ ମାୟାର ଭେସେ ଯାଚେ ଭେସେ ଖାଚ ହାବୁଡ଼ୁ, ସେ ହାବୁଡ଼ୁ ଖାଇଲେ କେବେ ଇଚ୍ଛା ହବନି, ସକାମ କର୍ମ ବା ସକାମ କର୍ମରେ ଜୀବ ଗୋସ୍ୱାମୀ ଲେଖିଲେ କେତେବେଳେ କେତେବେଳେ ବୈରାଗ ଆସିବ, ସକାମ ଯୋଉ ଭକ୍ତିଟା ସରି ସକାମ ଭକ୍ତିରେ କେତେବେଳେ କେତେବେଳେ ବୈରାଗ ଆସିବ, ବୈରାଗ ସବୁବେଳେ ଆସିବ। ଏଠି ସଂସାର ମାଡ ହେଇଗଲା, ଘର ଗଣ୍ଡଗୋଳ ହେଇଗଲା, ହେ କଣ ଆଉ ସଂସାର କିଛି ନାହିଁ, ଛାଡ଼ ଠାକୁର ସେ କେତେ ଦିନ ଚାଲିବ, ପୁଣି ଯେତେବେଳେ ଘରେ ସମାଧାନ ହେଇଗଲା ପୁଣି ଟାଣି ପଳେଇବ, ସେ ସଦନ ମିଛ ଟାଣି ପଳେଇବ ସେଆଡ଼କୁ ପଲା ପାଲା ଆଉ। ଆସି କାହିଁ ପଚାଶ ବର୍ଷ ସବୁ ଘର ଛାଡ଼ି ପଳଉଥିଲେ, ରହିଲା ମାନେ ଯୋଉଆଡ଼େ ହେଲେ ଲାଗିଯିବ, ସିଏ ହୁକ ପକେଇବ ନା ତୁମେ ହୁକ ପକେଇବ, ତାରଟା ଯାଇଛି ନା ତମ ଘର ଆଗରେ, କଣ କରିବ ତୁମେ ହୁକ ପକେଇବ ଆଉ, ସେଭଳିଆ ପାଖରେ ରହିଲା ମାନେ ତୁମେ ଇଚ୍ଛା ହବ, ସିଏ ତୁମକୁ କି କାମ ନଦେବେ ନା ତୁମେ ତାଙ୍କ, ସିଏ ତାଙ୍କର ତ ସେ ସାଇଡ୍ ରହିଲେ, ସଂସାରର ଗୋଟେ ସାଇଡ୍ ରହିଲା, କିନ୍ତୁ ସାଧୁ ଜୀବନର ଗୋଟେ ବଡ ଚ୍ୟାଲେଞ୍ଜ ହେଇଗଲା। ଆମେ ପଳେଇ ଆଇଲେ ଆମକୁ ଗୋଟେ ସତ୍ୱ ସତ୍ୱ ଗୁଣ ଆମେ ଆମେ ହେଲେ କଣ, ଆମର ସାତ୍ୱିକ ଅହଙ୍କାର ରହିଲା, ବ୍ରାହ୍ମଣ ସାଧୁମାନଙ୍କର ସାତ୍ୱିକ ଅହଙ୍କାର ସ୍ଥିତି ପଳେଇ ଆସେ। ସାତ୍ୱିକ ଅହଙ୍କାର କଣ, ମୁଁ ସୁଖୀ, ମୁଁ ଜ୍ଞାନୀ, ମୁଁ ପଣ୍ଡିତ, ସେ ହୁଅନ୍ତି ଆମର ପ୍ରୋବ୍ଲେମ ନାହିଁ। ଆରେ ଆମର ବଡ ପ୍ରୋବ୍ଲେମ, ଆମର ବଡ ପ୍ରୋବ୍ଲେମ କଣ, ଆମେ କୃଷ୍ଣଙ୍କୁ ପାଇବାକୁ ପଡ଼ିବ, ଯୋଉଟା ସବୁଠୁ ବଡ କାମ। ବ୍ରହ୍ମା ଶିବଜୀଙ୍କର, ବ୍ରହ୍ମା ଶିବଜୀ ଇନ୍ଦ୍ର ଦେବରାଜ ଇନ୍ଦ୍ର ଯୋଉମାନେ ଏତେ ଦିନ ଧ୍ୟାନ କରୁଛନ୍ତି, କେବଳ ସେ କଣ ସେ ଶ୍ଳୋକ ନାହିଁ, ଯଂ ବ୍ରହ୍ମା ରୁଦ୍ର ମରୁତ ସ୍ତୁବ୍ୟନ୍ତି ଦିବ୍ୟସ୍ତବେ, ଖାଲି ସ୍ତବ୍ଧ କରୁଛନ୍ତି, ଦିବ୍ୟସ୍ତବେ ସ୍ତୁବ୍ୟନ୍ତି, କାହା କାହା ନାଁ ଦିଆଗଲା, ୟଂ ବ୍ରହ୍ମା ଆଗେ ବ୍ରହ୍ମାଙ୍କ ନାଁ, ସେମାନେ ପୁରା ସ୍ତବ କରୁଛନ୍ତି, ପୁରା ଭକ୍ତିରେ ଆପ୍ଲୁତ ହେଇକି କରୁଛନ୍ତି, ତଥାପି ପାଉନାହାନ୍ତି। ସୁରା କଣ ଲେଖିଲେ ଲାଷ୍ଟ କଣ ହେଲା, ନ ସୁରା ସୁର ବେଦେଇ ସାଙ୍ଗପାଙ୍ଗ ଉପନିଷଦ ଗାୟନ୍ତି ଯଂ ସାମଦା ଧ୍ୟାନାବସ୍ଥିତ ଯୋଗିନାମ ପଶ୍ୟନ୍ତି ୟଂ ଯୋଗିନାମ ଯସ୍ୟାଂ ଅନ୍ତ ନ ବିଦୁ ସୁରାସୁରଗଣ, ଯାହାଙ୍କର ଅନ୍ତ ବର୍ତ୍ତମାନ ସୁର ଅସୁର କେହି ପାଉନାହାନ୍ତି। ତସ୍ମେ ସୁଖଦେବ ଭାଗବତରେ ଶେଷ ପ୍ରଣାମ ଗୁଡ଼ିକ ସୁତ ସେ ପ୍ରଭୁଙ୍କ ଭାଇ, ଆମର କଣ ପ୍ରୋବ୍ଲେମ ନାହିଁ, ସବୁ ପ୍ରକାର ଇଏ ଖାଇବା ବଞ୍ଚିବା କଣ, ଇଏ ପ୍ରୋବ୍ଲେମ ପ୍ରୋବ୍ଲେମ ହେଲା, ସେ କେମିତି କୃଷ୍ଣଙ୍କୁ ପାଇବାର ଅଛି, ନହେଲେ ପୁଣି ଗୋଟେ ଶରୀର ଆଉ ଯଦି ଭଗବାନ ଭକ୍ତି ପ୍ରେମଟା ନ ପାଇପାରିଲେ, ପ୍ରେମଟା ନ ପାଇପାରିଲେ ମାନେ ପୁଣି ସେଇ ଗୋଟେ ଯେକୌଣସି ଗୋଟେ କାମନା ରହିବ, ପ୍ରେମଟା ଯଦି ଭଗବାନ ଭକ୍ତିଟାରେ ଆମ ଆମ ଶରୀର ମନ ଇନ୍ଦ୍ରିୟ ପୁରା ଆପ୍ଲୁତ ନହେଲା, ଅହେତୁ କି କୃପା ପାଇକି ଆମେ ଯଦି ପ୍ରେମ ସ୍ଥିତିକି ଭାବ ସ୍ଥିତିକି ନ ଯାଇପାରିଲେ, ଆଉ କଣ ମନ ଭିତରୁ କିଛି ପଳଉଛି, ମନଟା ତ ଭ୍ୟାକେଣ୍ଟ ରହିବନି ନା, କିଛିଟା ରହିବ, ଗୋଟେ ବଡ ସାଧୁ ହେଇଥାନ୍ତି, ରହିଗଲା ରହିଲେ ପୁଣି ଆର ଜଣ ପୁଣି ପୁଣି ସାଧନ କରି ଗୋଟେ ବଡ ସାଧୁ ହବ, କି ଗୋଟେ ପ୍ରବଚକ ହେଇଥାନ୍ତି, କି ଗୋଟେ ଏଇଟା କରିଥାନ୍ତି, କିଛି ବି କାମନା ରହିଗଲା ମାନେ ଗୋଟେ ଶରୀର ଅଛି, କାମନାର ଭକ୍ତ ନହେଲେ ତ ଶରୀର କେବେ ତୁ ଛାଡ଼ିବନି ନା, ପ୍ରେମରେ କିଛି କାମନା ଥାଏ, ପ୍ରେମରେ କେବଳ ଗୋଟିଏ କାମନା, କାହାକୁ କୃଷ୍ଣଙ୍କୁ ସୁଖ ଦେବା, କୃଷ୍ଣ ମୋର ଜୀବନ, କୃଷ୍ଣ ମୋର ପ୍ରାଣଧନ, କୃଷ୍ଣ ମୋର ଜୀବର ଜୀବନ, ହୃଦୟ ଉପରେ ଧରୁ ସେବା କରି ସୁଖୀ କରୁ, ସବୁ ରାଧାରାଣୀଙ୍କର ଏଇଟା ଭାବ, ମହାପୁରୁ ସବୁବେଳେ କାନ୍ଦନ୍ତି ବସିକି, ଆଉ କିଛି ନାହିଁ। ଆମର ଜୀବନ ଆଚାର୍ଯ୍ୟମାନେ ଆମକୁ ଯୋଉ ଆଣିକି ଛାଡ଼ି ଦେଇଛନ୍ତି, ଯୋଉ ଗୋଷ୍ଠୀ ନନ୍ଦୀ ଭିତରେ ରଖିଦେଇଛନ୍ତି, ଆକ୍ଚୁଆଲି ତା ଉଦ୍ଦେଶ୍ୟଟା ହଉଛି ଏହା, କେମିତି ଗୋଟେ ଜୀବ ଏଦ୍ୱାରା ସ୍ୱୀକୃତି ଅର୍ଜନ କରୁ, ସାଧୁସଙ୍ଗ କରୁ, ସବୁ ପ୍ରକାର ଫେସିଲିଟି ରହିଲେ ତା ଦ୍ୱାରା ସେ ଭଗବାନଙ୍କୁ ପ୍ରେମଟା ପାଉ, କାରଣ ପ୍ରେମ ନ ପାଇଲା ମାନେ ପ୍ରେମ ଧନ ବିନା ବ୍ୟର୍ଥ ଦରିଦ୍ର ଜୀବନ, ବେତନ କରି ଦାସ ମୋରେ ଦେହ ପ୍ରେମଧନ, ଦାସ କରି ବେତନ ମୋରେ ଦେହ ପ୍ରେମଧନ, ପ୍ରେମ ଭଗବାନ ପ୍ରେମଧନ ମିଳିଲା, ସେ ତୁମର ଆମର ଏଇ ବର୍ଣ୍ଣାଶ୍ରମ ସିଷ୍ଟମ ସନ୍ନ୍ୟାସୀ ଥାଉ, ଯେତେ ଗୋଟେ ପଦକୁ ଯାଇଥାଉ ଦରିଦ୍ର ଦୁଃଖୀ ଆଉ, କାରଣ ଦୁଃଖର ତ କିଛି ତୁମର ଯେପର୍ଯ୍ୟନ୍ତ ପ୍ରେମ ନ ମିଳିଛି, ସଂସାର ଯେକୌଣସି ଜିନିଷ ତୁମକୁ ଗୋଟେ ଆଫେକ୍ଟ କରିବ, ସମ୍ମାନ ନ ମିଳିଲେ ଦୁଃଖୀ ହେଇଯିବ, କିଏ ତୁମକୁ ନିନ୍ଦା କଲେ ଦୁଃଖୀ ହେଇଯିବ, ପ୍ରେମ ସ୍ଥିତିରେ ଆଉ ତୁମେ ସେସବୁ ଜିନିଷକୁ କିଛି ପ୍ରେମ ବା ସେ ଲେଖିଲେ ପ୍ରେମର ଲକ୍ଷଣ ରୂପକୁ ସେମାନେ ଲେଖିଲେନି, ରୂପକୁ କିଏ ଲେଖିଲେ, ଭକ୍ତ ସିନ୍ଦୁର ନା ପୁରାଣର ସେ ଅଛି, ସେ ଯାଇକି ଶତ୍ରୁର ଦ୍ୱାରରେ ଭିକ୍ଷା ମାଗିବ, ଯାହାର ପ୍ରେମ ପ୍ରାପ୍ତ ହବ ସେ ଜାଣିନଥିବ ଯେ ମୁଁ କାହା ଦ୍ୱାରରୁ ଭିକ୍ଷା ମାଗୁଛି, ଜଣେ ମରିଗଲା ପର୍ଯ୍ୟନ୍ତ ଦେଖିବା କିଛି ବାବାଜୀ ହୁଇ ଦେଖିବା କାହା ସାଙ୍ଗରେ ତାର ଝଗଡ଼ା ହେଇଛି, ଶତ୍ରୁତା ଅଛି, ସେ ଭୁଲିଯିବ, କିନ୍ତୁ ପ୍ରେମର ଏମିତି ସ୍ଥିତି ସେ ଶତ୍ରୁ ଦ୍ୱାରରୁ ଯାଇ ଭିକ୍ଷା ମାଗିବ, ସେ ଜାଣିନେଇଛି ଇଏ ମୋର ଶତ୍ରୁ, ତା ସହିତ ଶତ୍ରୁ ମିତ୍ର କିଛି ନାହିଁ, ସେ ପ୍ରେମ ପାଇଗଲାଣି। ଆମେ ଯେପର୍ଯ୍ୟନ୍ତ ଭଗବତ ପ୍ରେମ ନ ପାଇବା ଆଉ ସେଥିପାଇଁ ଅହେତୁ କି କୃପାର ଆମେ ଯାଞ୍ଚନା ନ କରିବା, ସଂସାର କିଛି ନା କିଛି ଆମ ମନ ଭିତରେ ରହିବ, କି ଆମେ ନିନ୍ଦା କରିଦେଲେ, କଣ ନଷ୍ଟ ହେଇଗଲେ, କୋଉଠି କଣ ହେଲା, କଣ ନାହିଁ, ଆମେ ଗୁରୁଦେବଙ୍କ କତିରେ ଦେଖିଛୁ ସବୁ ସେ ଜିନିଷ, କେବେ ବି ଡିଷ୍ଟର୍ବ ନାହାନ୍ତି। ଆଉ ସଂସାରରୁ ଗଲେ ବି ପଦେ କଥା କାହାକୁ କିଛି କହିନା, ଗଲାବେଳେ କାହାକୁ କିଛି କହିନା, ଖାଲି ଗୋପାଳଙ୍କ ଦେଇ ଗଲେ ପରମିଶନ ନେଇକି ଆଇଲେ ମୁଁ ଯାଉଛି, କିଛି ନାହିଁ। ମନ୍ଦିର କେମିତି ଚାଲିବ, ଏତେ ବଡ଼ ମନ୍ଦିର ନା, କେବେ ସାଧୁ ସ୍ୱର ଛାଡ଼ିବା ପୂର୍ବରୁ ସମସ୍ତେ ପ୍ଲାନ୍ ବନାନ୍ତି, କାରଣ ଠାକୁର ଅଛନ୍ତି ନା, ବିଘ୍ନ ଅଛନ୍ତି ନା, ବିଗ୍ରହ ଅଛନ୍ତି, ତାଙ୍କୁ କେମିତି ପଇସା ଟିକେ ରଖିଦେଇଯିବା, କି ମୋର ଶିଷ୍ୟ ୟା ପରେ ଦାୟିତ୍ୱ ଟିକେ ନବ, କାହାକୁ ପଚାରିବା କହିବା, ଗୁରୁଦେବ କାହାକୁ କିଛି କହିନା। ଗୁରୁଦେବ ସବୁବେଳେ ଗୋଟେ କଥା, ମୋ ଗୁରୁଦେବ ଯାହା କହିଛନ୍ତି ମୋର ସେତିକି କରିବାର ଅଛି, ଭଜନ କାହାକୁ କିଛି କହିଲେନି, କେବଳ ତା ମାମୁଁ ପୁଅଙ୍କୁ, ଭାଇଙ୍କି ମାମୁଁଙ୍କର ପୁଅ ଝିଅ ଭାଇ ନା, ହଁ ତାଙ୍କୁ କହିଦେଇଗଲି, ମୁଁ ଆଉ ମୁଁ ଆଗେ ଚାଲିଯିବି, ଗୋପାଳ ମନ୍ଦିର ମୁଁ ଦେଖିପାରିବିନି, ତୁମେ ଟିକେ କୀର୍ତ୍ତନ କରୁଥିବ ଗୋପାଳଙ୍କୁ, ଚାଲେ ଚାଲ। ଜଗତର କୌଣସି ବିଷୟ ଯେମିତି ଆମକୁ ଆମ ମୁଣ୍ଡ ଭିତରେ ମନ୍ଦିର ଭଗବାନ ନା, ଭଗବାନ ଅଛନ୍ତି, ତାଙ୍କ ଚରଣ କଣ ଚିନ୍ତା କରି ଚାଲିଗଲେ, ସେ କିଏ ଚଳିବ, ସେ ମନ୍ଦିର ଚଳିବ, କୌଣସି ଆସକ୍ତି ଜଗତର କୌଣସି ଜିନିଷ ପ୍ରତି ଆସକ୍ତି ନଥିବ ଯେମିତି ଆମକୁ, ସେଥିପାଇଁ ସେ ଷ୍ଟେଜ ମାନେ ଆମର ସବୁଠୁ ବଡ଼ ସମସ୍ୟା, ସାଧୁମାନଙ୍କ ଜୀବନରେ ସବୁଠୁ ବଡ଼ ସମସ୍ୟା ହେଲା ଏଇଟା, ଆମକୁ ଗୋଟେ ଆଚିଭମେଣ୍ଟ ଯୋଉଟା ପ୍ରେମ ଆମର ଲକ୍ଷ୍ୟ ଜୀବନର, ସେଥିପାଇଁ କ'ଣ କରିବାକୁ ପଡ଼ିବ, ଆମେ କ'ଣ କରିପାରିବା, ଯେତେ ପାରିବା ତାଙ୍କର ସେବା, ପ୍ରଚୁର ସେବା କରିବା, ପ୍ରଚୁର ଭଜନ କରିବା, ପ୍ରାର୍ଥନା କରିବା, ଯେତେ ବାଟ ସିଏ ଆମକୁ ନେବେ ଆଉ କ'ଣ କରିପାରିବେ। ଆଜି ସେ କିଏ ଗୋଟେ ଜଣେ ପଠେଇଛି ସେ କୋର୍ସଟା, ପ୍ରପାତ ପ୍ରପାତ କୋର୍ସଟା, ପ୍ରପାତ କହୁଛନ୍ତି କେବଳ ଦୁଇଟା ଜିନିଷ ତୁମେ ଯଦି କିଛି କରିପାରିବ କରିପାରିବ ନା, ଆଉ କିଛି ହୋପ୍ ନାହିଁ ଭକ୍ତି ଯୁଗରେ, ସିନ୍ସିୟର ଆଉ ସିରିୟସ୍ ଦୁଇଟା ଜିନିଷ ପ୍ରପାତ କହୁଛନ୍ତି। ଏଇଟା ଗୋଟେ ଇଏ ଏଇ ଯେଉଁ ପ୍ରାପ୍ତିଟା ଗୋଟେ ଅସମ୍ଭବ ଜିନିଷ, ଯଦି ପ୍ରାକ୍ଟିକାଲ ଯୋଉ ଜଣେ ଭକ୍ତ ବସିକି ବିଚାର କରି ଦେଖିବ ଯେ ମାନେ କୃଷ୍ଣ ପ୍ରେମଟା ପାଇବା ଆମ ଭଳିଆ ଯିବ ପ୍ରକାରେ, ଏଇ କଳି ଯୁଗରେ ବର୍ତ୍ତମାନ ଆମ ଆମେ ଯୋଉ ଯେମିତି ସଂଘମାନଙ୍କ ଭିତରେ ରହୁଛେ, ବିଭିନ୍ନ ଭକ୍ତମାନଙ୍କ ବିଭିନ୍ନ ତାଙ୍କର ସ୍ୱଭାବ ସବୁ ଷ୍ଟାଇଲ ବଦଳି ଗଲାଣି, ଖାଇବା କେମିତିକା, ଶୋଇବା କେମିତିକା, ଘର ସବୁ ପରିବେଶ ଯାହାକୁ କେତେ ପ୍ରକାର ରୋଗ ସବୁ ଜିନିଷ ଆସିଗଲା, କ'ଣ ଭଗବାନଙ୍କ ପ୍ରେମ ପାଇବି, ସେ ଗୋଟିଏ କଥା କହୁଛେ ପ୍ରପାତ କହୁଛେ। କେବଳ ତୁମେ ଏଇ ଦୁଇଟା ପଏଣ୍ଟ ଯଦି କିଛି ହୋପ୍ ଅଛି, ହୋପ୍ ଅଛି ଆଉ କିଛି ନାହିଁ, କ'ଣ ସିନ୍ସିୟର ଆଉ ସିରିୟସ୍, ଗମ୍ଭୀର ହୁଅ ଆଉ ପ୍ରଯତ୍ନବାନ ହୁଅ, ତା ଛଡ଼ା ଆଉ କିଛି ନାହିଁ, ଯେଉଁ ଜିନିଷଟା କରୁଛ ପରଫେକ୍ଟଲି କର ଆଉ ପ୍ରଯତ୍ନବାନ ହୁଅ, କାରଣ ଭଗବାନ ପାଖରେ ଫୋପଡ଼ା ଫିଙ୍ଗା ଓଡ଼ିଆ ଗୋଟେ ନାହିଁ କି, ଫୋପଡ଼ା ଫିଙ୍ଗା ସେ କାମ ନାହିଁ, ସେଠି ପ୍ରଭୁଙ୍କ ଧାମରେ ସମସ୍ତେ ଭାରି କେୟାରଫୁଲ ନେଚର, ତାଙ୍କର କେୟାର ନେଚର, ଗୋଟେ ମାଆର ଯେମିତି ସବୁବେଳେ ଦେଖୁଛ ନା, ଗୋଟେ ମାଆଟେ ସବୁବେଳେ ପୁଅ କହୁଥିବ ସ୍ୱାମୀ କହୁଥିବ ଟିକେ ସୁନା ହେଲୁଗାଟାକୁ ଭାଙ୍ଗିକି ରଖିଦେ, ଝାଟ ଆଜିକାଲି ମୁଁ କହିପାରିବିନି, ଆମେ ସବୁ ଦେଖିଛୁ ଶୋଇଲା ବେଳକୁ ସେ ସେ ଯୋଉ ଶୋଇଥିବେ କାନି ପାତିକି ଶୋଇଯାଆନ୍ତି, ଖରାଦିନେ କାନି ପାତିକି କ'ଣ ବୁଝିପାରୁ ନା, ତଳେ ବି ମ୍ୟାଟ୍ ବିଛେଇ ନଥିବେ, ଏତେ ଥକି ଯାଇଥିବେ ସେ ଲୁଗାରେ ଗୋଟେ କାନି ପକେଇ ଦେଇକି ଶୋଇଯିବେ, କେୟାର ନେଚର ତାଙ୍କର ଏତେ, ବାସନ ବାଜିବେ ଆମ ପୁଅଟା ଖାଇନି, ଆଉ ସେ ଆସିବେ ତାଙ୍କ ଭାତ ସେ ବାପ କୁଆଡ଼େ ଯାଇଥିବ, ସେ ଆସିଲା ବେଳକୁ ତାଙ୍କ ଭାତ ଟିକେ ତରକାରୀ ତାକୁ ରଖିଦେଇ ତାକୁ ବିଲେଇ ଖାଇଦେବ, ତାପରେ ଗୋଟେ ଇଏ ରଖ ଏକ ବାର ଦରଜା ଦେ, ସେ ଏହାକୁ ବନ୍ଦ କର, କିରୋସିନ ଲ୍ୟାମ୍ପ ବନ୍ଦ କର, କେୟାର ନେଚର ଗୋଟେ ମା, ସେଥିପାଇଁ ସେ ମା ଆଉ ଭଗବାନଙ୍କ ପାଇବାକୁ ହେଲେ ଯେତେ ପ୍ରକାର ରସ ରହିଲା ସବୁଥିରେ ଏଇ ଗୁଣଟା ରହିଛି ନା, ଆଉ କେୟାର ନେଚର ରହିଛି ନା, ଆଉ ରସଟା ତମେ ତୁମେ ଜଣେ ଭଲ ପାଇବ, ଆଉ ସେ ପାଣିଟା କେମିତି ହେବା ଦରକାର, ଠାକୁରଙ୍କୁ ଜୁସ୍ ଦେବ କି କ'ଣ, ଏଇଟା ସବୁ ରସ ଜିନିଷ ଗୁଡ଼ାକ ଫୋପଡ଼ା ଫିଙ୍ଗା କାମ କି ଦେବ, କ'ଣ ଫୋପଡ଼ା ଫିଙ୍ଗାଟା ହେଉଛି କର୍ମକାଣ୍ଡରେ, ଫୋପଡ଼ା ଫିଙ୍ଗାଟା ମୁଁ ସେ ସେ ଯଜ୍ଞ ଫଜ୍ଞ କରିଦେ କେତେ ଭକ୍ତ ମୁଁ ଦେଖିଲେ ବି କିଛି କହେନି, କ'ଣ କହିବା ବା ମୋର କଥା ଷ୍ଟ୍ରେଟ୍ କହିଲା ମାନେ ଖରାପ ଭାବି, ସେ ଫୋପାଡ଼ିବ ଏମିତି କ'ଣ ଫଟା, ସେ ଫଟୋ ଫଟୋ ସବୁ ଫଟୋ ଉପରେ ପଡ଼ୁଥିବ, ସେ କ'ଣ ଏ କର୍ମକାଣ୍ଡ ଦେଖିଲେ ସେ ଠାକୁରଙ୍କ ଚାଉଳ ଫୋପାଡ଼ି କ'ଣ ଆଖିରେ ବୁଝୁଛ, ଆଉ ଡାକୁଛ ସେ କୃଷ୍ଣ ଭଳି ଏ ଜଗନ୍ନାଥ ସ୍ୱାମୀ ନୟନ ବୋଧ କହୁଛୁ ଆଣେ ଫୋପାଡ଼ିବେ, କି ତାଙ୍କ ଆଖି ଗୁଡ଼ାକ କ'ଣ ଫୋପାଡ଼ିଛ, କର୍ମକାଣ୍ଡ କାମ ସେୟା ଫୋପଡ଼ା ଫିଙ୍ଗା କାମ ନାହିଁ, ଆମର ସେସବୁ ଜିନିଷ ଭଗବାନ ଚରଣ କମଳ ତୁଳସୀ ଦେଖୁ ନା, ଏଡ଼େ ଏଡ଼େ ଗୋଟେ ତୁଳସୀ ସବୁ ସେଇ ଯେଉଁଠି ଦେଖିଛି ଜ୍ୟୋତୀର୍ଥ ବ୍ରତକୁ ଯିବ, ଯୁଆଡ଼େ ଏଡ଼େ ଗୋଟେ ତୁଳସୀ ସବୁ ଭାଙ୍ଗି ଆଣିବେ, ଏ ନବ ନବ ମାଳ ନବ ଦିଅ, ତୁମେ ତାଙ୍କୁ ସିଏ ବି ସେମିତି ମାଳ ବିକୁଛନ୍ତି, ଲୋକ ନେଇଯିବେ ସେ ତୁଳସୀ ମାଳକୁ ନେଇ ଫୋପାଡ଼ିଦେବେ, ଠାକୁର ଦିନ ଲଗେଇଦେଲେ ଛେଡ଼ିଦେବେ ଦେଇଦେବେ, ଆମର ସେ ଭଗବାନ ଚରଣ କମଳକୁ ପୁରା କୋମଳ ତୁଳସୀ ତାଙ୍କ ପାଦ ପଦ୍ମରେ ଲାଗିବ, କର୍ମକାଣ୍ଡର ଭାବ କିଛି ନାହିଁ ନା, ଏ ସକାମ ଜିନିଷଟା କ'ଣ ଭାବ ରହିଲା, ଆମର ଏଇଟା ଭାବ ଜିନିଷଟା ତୁମର ଅତ୍ୟନ୍ତ ପ୍ରଯତ୍ନଶୀଳ, ତୁମର ଯେତିକି ଶକ୍ତି ଅଛି ଆମେ ତ ଭଗବାନ ଭଳିଆ ଭଗବାନଙ୍କ ପାର୍ଶ୍ୱ ଭଳିଆ କ'ଣ ହେଇପାରିବା, ଆମର ଯେତିକି ଜିନିଷଟା ଯେତିକି କ୍ୱାଲିଟି ଆମର ଅଛି, ଗୋଟେ ପରସେଣ୍ଟ ଯେମିତି ସେ ମନଟା ଡାଇଭର୍ଟ ନ ହଉ, ମୁଁ ସେଇଟା କରୁଛି ମାନେ ଏଇଟା ଭଗବାନଙ୍କର ପ୍ରପଦ, ଆଜି ସେ ସେ କଥା କହୁଛନ୍ତି ସିରିୟସ୍ ଆଉ ସିନ୍ସିୟର, ଗମ୍ଭୀର, ସବୁ ଜିନିଷଟାକୁ ହାଲୁକା ମନେ କଲେ ହବନି, ଆଉ ପ୍ରଯତ୍ନଶୀଳ ହବ। ଯେଉଁମାନେ ସଂସାରରେ ବଡ଼ ସାଧୁ ହେଇଛନ୍ତି ସେମାନେ ବହୁତ କେୟାର ନେଚର, ଏତେ ଢିଲମ ଢିଲା ତୁମେ କିଛି ବଢି ଆଗକୁ ବଢ଼ିପାରିବନି। ଆମେ ଯେଉଁ ଆଗକୁ ବଢି ନ ବଢ଼ିପାରିବା, ଗୋଟେ ବଡ଼ ସନ୍ୟାସ ସେବା ଏଇଟା ଯେ ବଡ଼ ଜିନିଷ ନୁହେଁ, ଗୋଟେ ବଡ଼ ପ୍ରିଚର ଏଇଟା ଜିନିଷ ନୁହେଁ, ଏଟା ଗୋଟେ ନେଚର, ଏଟା ଗୋଟେ ସ୍ୱଭାବ। ଯାଇକି ଆମେ ଭଗବାନ ପାଖକୁ ଯିବା, ତୁମେ ସନ୍ୟାସ ହୁଅ ନ ହୁଅ କ'ଣ ମାତାଜୀ ମାନେ ଯାଉନାହାନ୍ତି, ବ୍ରହ୍ମଚାରୀ ମାନେ ଯାଉନାହାନ୍ତି ଭଗବାନ ପାଖକୁ? ଭଗବାନ ପାଖକୁ ଯିଏ ପ୍ରେମ ପାଇଲା ସେ ଗଲା, ଗୃହସ୍ଥମାନେ କ'ଣ ଯାଇପାରିବେନି? ଏଇଟା ସନ୍ୟାସୀ ଏସବୁ ବର୍ଣ୍ଣାଶ୍ରମ ଧର୍ମ ଆମର ରଖାଯାଇଛନ୍ତି ତାର ଅର୍ଡର ନେଇକି, କିନ୍ତୁ ଲକ୍ଷ୍ୟ କ'ଣ? ଆମେ ସମସ୍ତେ ଗୋପୀ ଭରତ ପାଦ କମଳ ଦାସ ଦାସ ଆନ ଦାସ। ଆମର ଯଦି ଯେଉଁମାନେ ପ୍ରଭୁଙ୍କୁ ପାଇଛନ୍ତି ସେମାନଙ୍କର ବହୁତ ପ୍ରଯତ୍ନଶୀଳତା, ଗମ୍ଭୀର, ସେମାନେ ଗମ୍ଭୀର ନହେଲେ ତ ଭଗବାନଙ୍କୁ ପାଇପାରିବେନି। କୌଣସି ଜିନିଷଟା କରିବା ପୂର୍ବରୁ ତୁମେ ଦେଖ, ଆମେ ସବୁ ଛୋଟ ପିଲାବେଳେ ହଷ୍ଟେଲରେ ଥିଲୁ, ଘରେ ଯେତେ ଶିଖିଲୁ ଆମେ ହଷ୍ଟେଲରେ ସବୁ ହଷ୍ଟେଲ ଲାଇଫରେ ଆମେ ସବୁ ଶିଖିଲୁ, ଆମେ ଟିଚର ମାନେ ସେତେ ପୁରୁଣା କାଳିଆ ଇଏ ନା, ହଷ୍ଟେଲ ଲାଇଫରେ ଆମେ ସେ ହଷ୍ଟେଲରେ ରହିବୁ, ହଷ୍ଟେଲରେ ମାଷ୍ଟରମାନଙ୍କ ସାଙ୍ଗେ ଖାଇବୁ, ସ୍କୁଲରେ ରହିବୁ, ଆମେ ଦେଖୁ ସେମାନେ କେତେ ପରଫେକ୍ଟ ଟାଇମରେ ତାଙ୍କର କୋର୍ସଟା ସରିନଥିବ, ସେତେବେଳେ ତ ଗଭର୍ଣ୍ଣମେଣ୍ଟ କି ଚେକ୍ କରିକି ତୁମ କୋର୍ସ ସରିଛି ନ ସରିଛି, କହିବେ ନାଇଁ ରେ ମୋର ସେ ସାହିତ୍ୟଟା ସରିନି, ସେ ଆମର ସାର୍ ଥିଲେ କ'ଣ ଦୁର୍ଯ୍ୟୋଧନ ସାର୍ ବୋଲି ମାଙ୍ଗୁରି ସେ ଏମାଲ ପଢ଼ାନ୍ତି ଏ ଆଙ୍କରି ଘର ପାଖରେ ଲୁଡ଼ିମିରିଆ, ସେ ଭାରି ବହୁତ ମାନେ ପାର୍ଟିକୁଲାର ଲୋକ, ଛତା ଖଣ୍ଡେ ଧରିବେ ଧୋତି ବାସ ଟାଇମ ଠିକ୍ ଟାଇମରେ ଆସିକି ପହଞ୍ଚେ। ଆଉ ଯଦି କୋର୍ସ ସରିନଥିବ କହିଦେ ପିଲାଙ୍କୁ ଏଇ ଏମାଲ ସରୁନି, ସେତେବେଳେ ସରକାର ଆଜିକାଲି ଯେମିତି ସବୁ ମାଷ୍ଟରକୁ କହିଦେଉଛନ୍ତି, କାରଣ ସରକାରକୁ କହିଦେଉଛନ୍ତି କୋର୍ସ ପଢ଼ା ହେଲାନି କମ୍ପ୍ଲେନ୍, ସେତେବେଳେ କିଛି ନଥିଲା, ସେମାନେ ବେତନ ନଉଥିଲେ, ବେତନ ଭୋଗୀ କର୍ମଚାରୀ, କିନ୍ତୁ ସେ କହିବେ ନା ନାଇଁ କୋର୍ସ ସରୁନି, ପିଲାଙ୍କୁ କହିବେ ଏଇ ଖାଇକି ଆସିବ, ମୁଁ ରହୁଛି, ମୋ ନାଇଁ ଭାତ ନେଇ ଆସିବ, କି ଛୁଆ ନେଇ ଆସିବେ ନହେଲେ ହଷ୍ଟେଲରେ ଗୋଟେ ମିଲ୍ ପକେଇଦେବେ, ରହିବେ ପଢ଼େଇକି ସନ୍ଧ୍ୟାବେଳେ ଘରକୁ ଯିବେ। ଆମେ ଆମେ ସବୁ ଦେଖିଛୁ ସେମାନେ କେତେ କେୟାର ନେଚର ଭାରି। ଆଉ ଜଣେ ସେ ଜଗନ୍ନାଥ ସାର୍ ବୋଧେ ଥିଲେ, ସେ ଏମାଇଲ୍ ପଢ଼ାନ୍ତି, ତାଙ୍କର ଆକ୍ଚୁଆଲି ସେ ହେଉଛନ୍ତି ତାଙ୍କ ପୋଷ୍ଟ ଅଲଗା, ତାଙ୍କ କି ପୋଷ୍ଟ ମୁଁ ତାଙ୍କର ଜାଣିନଥିଲି, ସେମାନେ ପଢ଼ିବା ମାନେ ତାଙ୍କର କ'ଣ ଲେଖାପଢ଼ା କ୍ଲର୍କ ଟାଇପ୍ର ସିଏ କ'ଣ ଥିଲେ, କେଉଁ କେଉଁ ପୋଷ୍ଟରୁ ଥିଲେ, କି ସିଏ କହିବେ ମୁଁ ପଢ଼େଇବି କ'ଣ ଏମାଇଲ୍, କାରଣ ସେ ବହୁତ ସୁନ୍ଦର କଣ୍ଠରେ ଗାଇପାରନ୍ତି ଆଉ ବହୁତ ବଢ଼ିଆ ଭାଷା ଦେଇ ବୁଝାଇ ପାରନ୍ତି, ସେ ପଢ଼ିବା ପାଇଁ ବ୍ୟସ୍ତ। ଏ ଆମେ କ'ଣ ପ୍ରଶଂସା, ଗୋଟେ ଛୋଟ ଛୁଆଟା କ'ଣ ସାର ପ୍ରଶଂସା କରିବେ କି? ତାଙ୍କ ନେଚର ଥିଲା ପିଲାମାନଙ୍କୁ ଶିଖେଇବା, ଢିଲା କେହି ନଥିଲେ ଜୀବନରେ, ଯେଉଁମାନେ ଢିଲା ସେମାନେ କେବେ ଆଗକୁ ଯାଇପାରିବେନି। ଆଜି ଯେଉଁମାନେ ବୈଜ୍ଞାନିକ ହେଇଛନ୍ତି, ବଡ଼ ବଡ଼ ଲୋକ ହେଇଛନ୍ତି, ସେମାନେ ବହୁତ ଷ୍ଟ୍ରିକ୍ଟ ନା ନେଚର ନା, ଆଉ ଖାଇବା ପିଇବା ଶୋଇବା ସବୁ ପ୍ରକାର କରିକି ସେ ଆଜି ବଡ଼ ହେଇଛନ୍ତି ନା। ଆଉ ଭକ୍ତି ଯୋଗଟା ସେଇଭଳି, ଆମେ ତ ଯୋଗୀ ଭଳି ଆମେ ତ ସାଧନ କରୁନେ, କିନ୍ତୁ ଆମର ଯେତିକି ଆଚାର୍ଯ୍ୟମାନେ ପନ୍ଥା ଦେଇଛନ୍ତି ତା ଉପରେ ପୁରା ଲଗେଇ ଦେବାର ଅଛି, ତା ଭିତରେ କିଛି କିଛି ଢିଲା ହେଇଯିବ, ପୁଣି ଶ୍ରବଣ କୀର୍ତ୍ତନ କରି ପୁଣି ଲାଗିବାକୁ ପଡ଼ିବ। ପ୍ରଯତ୍ନଶୀଳ ନହେଲେ ଆମେ କେମିତି ପାଇବା? ଏଇ ଏଇ ଭାବଗୁଡ଼ା ବହୁତ ଭାଗବତର ଯେଉଁ ଭାବ, ବହୁତ ଉନ୍ନତ ଭାବନା। କେବେ ଆମେ ବିଚାର କରୁଛେ କି ମୁଁ ଇନ୍ଦ୍ର ଯେମିତି କହୁଛନ୍ତି ମୁଁ ମୂଢ଼ ଚେତସ ପଶୁ ସ୍ୱଭାବଶ୍ୟ, ମୋର ପଶୁ ଭଳିଆ ସ୍ୱଭାବ, ଆମେ କ'ଣ ନିଜକୁ କେବେ ଅଧିକାର କରୁଛେ? ନିଜକୁ କେବେ ଆମେ ଅଧିକାର କରିପାରିବୁନି, ଆମର ସ୍ଥିତିରେ ଏମିତି ହେଇଯାଇଛି। ଏଇ ଯେଉଁ ଚେତନା, ଏଇ ଯେଉଁ ଭଗବତ ଚେତନା, ଯେଉଁ ବହୁତ ଉନ୍ନତ ସ୍ତର ଜିନିଷ ନା, ସେଥିପାଇଁ ଆମକୁ ଗମ୍ଭୀରତା ଆଉ ପ୍ରଯତ୍ନଶୀଳତା, କେୟାର ନେଚର, ପ୍ରତ୍ୟେକ ଜିନିଷ, ପ୍ରତ୍ୟେକ ଜିନିଷ ଭଗବାନଙ୍କର, ଯେଟା କେବଳ ଆମ ମନ୍ଦିର ନୁହେଁ, ସେଟା ଭୁଲ ଧାରଣା। କୃଷ୍ଣ ଯେଉଁଠି ଅଛନ୍ତି ସେଠି ସେ ହେଉଛନ୍ତି କୃଷ୍ଣଙ୍କର ସ୍ଥାନ, ପ୍ରତ୍ୟେକ ମନ୍ଦିର ଇସ୍କନର ପ୍ରତ୍ୟେକ ମନ୍ଦିର ତୁମେ ଏଟା ପ୍ରଭୁପାଦଙ୍କର ନା, ଯେଉଁଠିକୁ ତୁମେ ଯାଇ ତାଙ୍କୁ ନିଜର କରିବ, କିଏ କିଏ କେଉଁଠି ରହୁଛି ଏଟା ବଡ଼ ଜିନିଷ ନୁହେଁ। ଓଡ଼ିଆରେ ଗୋଟେ କଥା ଅଛି ମୁଁ ଜାଣିଥିଲି, ଛୁଆଟି ବେଳେ ମୁଁ ସବୁ ଶୁଣିଛି, ବହୁତ ଭଲ ଭଲ କଥା ଆମେ ସବୁ ଶୁଣିଛୁ ଛୁଆଟି ବେଳେ, ଆଉ ସେତେବେଳେ ବୁଦ୍ଧି ମୋର ଛୋଟ ପିଲାବେଳୁ ଆମର ଟ୍ୟାଲେଣ୍ଟ ଅଛି, ସେଗୁଡ଼ା ସବୁ ଏବେ ବି ମନେ ରହିଛି। ସେ ଜାଗାକୁ ତୁମେ ଯଦି ଭଲ ନ ପାଇବ, ସେ ସ୍ଥାନ ତୁମକୁ କ'ଣ କରିବ? ସୁଖ ଦେବନି, ଧରଣୀମାତା ନା ସିଏ, ତୁମେ ଯେଉଁ ଜାଗାରେ ରହୁଛ ସେଟା କିଏ କେଉଁଠି ରହୁଛ? ଧରଣୀମାତା, ତୁମେ ଗୋଟେ ଘରେ ରହୁଛ, ତୁମେ ଗୋଟେ ସ୍ଥାନରେ ରହୁଛ, ସେ ସ୍ଥାନକୁ ଭଲ ପାଉନ, ସେ ସ୍ଥାନ ତୁମକୁ ସୁଟ୍ କରିବନି। ଦେଖୁନ ଯେଉଁଟା ଯେଉଁମାନେ ରହିଛନ୍ତି ସେ ଯେଉଁ ଝୁମ୍ପୁଡ଼ି ଘରେ, ସେ ସାଲିଆ ସାହି ଭଲ ସେ ଯେଉଁ ଝୁମ୍ପୁଡ଼ି ଘରେ ରହିଛନ୍ତି, ସେସବୁ ସଜେଇକି ଭଲ ଭାବରେ ଗୋଟେ ରଖି ତାକୁ ସେ ଜାଗାଟା ସୁଟ୍ କରୁଛି। ଧରଣୀମାତା ଅଛନ୍ତି ନା, ଭଗବାନ ଜାଣିଦେଉଛନ୍ତି ଏ ଲୋକଟା କେବଳ କେୟାରନେସ୍ କେୟାରଲେସ୍ ଲୋକଟା, ୟାର ଦାୟିତ୍ୱ ଜାଣି ନାହିଁ, ପରମାତ୍ମା ସେ ହୃଦୟ ଭିତରେ ଅଛନ୍ତି, ସବୁ ଭାବଟାକୁ ଜାଣିଛନ୍ତି ନା ଆଉ ବାହାରୁ କଣ ଅଛି? ବାହାରେ ଆମେ ଯେତେ ପ୍ରକାର ଆକ୍ଟିଭିଟିଜ୍ କରିବା ସେସବୁ କିଛି କାମ ନାହିଁ, ସେ ତ ବୃଥା ନୁହେଁ, କିନ୍ତୁ ଭାବଟା ଯଦି ଭିତରେ ପରମାତ୍ମା ସେ ଜାଣିଦେଉଛନ୍ତି ୟାର ଭାବଟା ଏଇ ସ୍ତରର, ସେ ସେଇ ହିସାବରେ ଆମକୁ ଆଗେଇବେ। ପଛରୁ ଜଣେ ପୁସ୍ କରିବା ଲୋକ ଦରକାର ନା, ଏଥିରେ ଆମେ ଚାଲିବା କିନ୍ତୁ ଯେମିତି ଗୋଟେ ଦୁର୍ବଳ ଲୋକ ଜାଣିପାରୁନି, ସେ ତାକୁ ଜଣେ ଧରୁଛି ନହେଲେ ତାକୁ ପଛରୁ ଜଣେ ଠେଲୁଛି। ଆମର କଣ ଏଇ ସେଇଟା ପରମାତ୍ମା ହିଁ ଆମକୁ ସବୁ, କୃଷ୍ଣ ସେଇ କୃଷ୍ଣ ହିଁ ଆମକୁ ଦେବେ। ସେ ଜାଣୁଛନ୍ତି ଏଇ ଭକ୍ତଟା ଏମିତି, ଦୋଷ କାହାକୁ ଦେଇପାରିବନି। ଏ ପଥରେ ଅନ୍ୟକୁ ଦୋଷ ଦେବାଟା ହଉଛି ବୋକାମି କାମ, ସବୁଠୁ ବୋକାମି ଦୋଷ ଦେବା। ଆମ ଜୀବନ ଆମେ ଦେଖୁଛୁ ଏ ପ୍ରଭୁଙ୍କ ଆମେ ରୁମ୍ରେ ରହୁ, ଆମ ଜୀବନରେ କେବେ ମୋର ନିଜର ଠାକୁର ଗୌରୀ ଥାଏ, ମୁଁ ନିଜେ ପୂଜା କରେ, ମୁଁ ପୂଜାରୀ କାମ କରିକି ଆସି ମୁଁ ନିଜକୁ ପୂଜା କରେ ନା, ମୁଁ କାହା ସାଙ୍ଗ କଥା ଆସି କରି ମୋର ଏନ୍ଗେଜମେଣ୍ଟ ମୋ ଠାକୁରଙ୍କୁ ଟିକେ ଡାକି ପୂଜା କରିବି। ଆମେ କେବେ ପ୍ରବଚନ ଦେବା ଏସବୁ ଆମ ଜୀବନର ଲକ୍ଷ୍ୟ ହିଁ ନଥିଲା। ହଉ ହଉ କେମିତି ହେଇଗଲା, ଆମ ଜୀବନରେ କେବେ ଗୀତ ଗାଇନୁ, କେଉଁ ଷ୍ଟେଜରେ ବସିନୁ, କି କେଉଁ କମ୍ପିଟିସନରେ ଯାଇନୁ, କିଛି ନାହିଁ। ଭଗବାନ କ'ଣ କରିଦେଇ ପାରି ଚାହିଁବେ ସେ କରିଦେଇପାରିବେ, କିନ୍ତୁ ଆମର ଚେଷ୍ଟା ସବୁବେଳେ ରହିବା ଦରକାର। ମୋର କିଛି ଯୋଜନା ନାହିଁ, ମୋର ଯୋଜନା ହେଉଛି କେବଳ ଗୁରୁ ବୈଷ୍ଣବ କହିଛନ୍ତି ତାଙ୍କର ସେବାରେ ଲାଗି ଜୀବନଟା କଟିବାର ଅଛି, ଆଉ ସକ୍ସେସ ଫେଲୁଅର୍ ସେଟା ତାଙ୍କ ହାତରେ। ଜୀବନର କିଛି ଗୋଟେ ଆମର ଲକ୍ଷ୍ୟ ନେଇକି ଆଜି ବି ଜୀବନ କିଛି ଗୋଟେ ଲକ୍ଷ୍ୟ ନାହିଁ, ଲକ୍ଷ୍ୟ କେବଳ ଗୋଟେ, ଯେଉଁଠି ବି ରହିବା ସେବା କରିବା, ଆଉ ଗୁରୁ ବୈଷ୍ଣବଙ୍କ ପାଦପଦ୍ମର ସବୁବେଳେ ସ୍ମରଣ କରିବାକୁ ପଡିବ। ଆଉ ତ ସଂସାର କିଛି ନାହିଁ, ସଂସାର ତ ଦାବାନଳ, ସେଥିପାଇଁ ସିରିୟସନେସ୍ ଆଉ ସିନ୍ସିୟରିଟି ଏ ଦୁଇଟା ଜିନିଷ କ'ଣ କରିବ, ଗୋଟେ ଭକ୍ତକୁ ଧୀରେ ଧୀରେ ଭାବ ସ୍ଥିତି ଆଡ଼କୁ ନବ, ତାର ଭାବଟା ପରିପକ୍ଵ। ଯେମିତି ମୁଁ କହୁଥିଲି ନା ମଲିଫୁଲଟା ଦେଖିଦେଉଛି ଆମେ, କ'ଣ ପାର୍କରେ ଦେଖିଲେ ଭୋଗ ବୁଦ୍ଧି ଆସୁଛି, କିନ୍ତୁ ମନ୍ଦିର ଲଗେଇଲେ ଏଇଟା ଠାକୁରଙ୍କର ଲାଗିବ, ପ୍ରଭୁଙ୍କର ଲାଗିବ। ମଠ ମନ୍ଦିର ସଜା ଯାଉନି ସେଥିପାଇଁ, ମଠ ମନ୍ଦିର ଯୋଉ ବିଭିନ୍ନ ପ୍ରକାର କରାଯାଏ ଏଇଟା ଗୋଟେ ପାର୍କ ନୁହେଁ। ଭଗବାନ ରାତିରେ ବୁଲିବାକୁ ଯାଆନ୍ତି କି ନାହିଁ? ସେଟା ମନ୍ଦିର ଆଗରେ କିଏ ଶୁଅନ୍ତିନି, ମନ୍ଦିର ଗେଟ୍ ପାଖରେ କାହାକୁ ଶୁଆଯାଏ ନା, ଭଗବାନ ବାହାରକୁ ଯାଆନ୍ତି। ଭଗବାନ ପାଇଁ ସେ ଉଦ୍ୟାନ କରାଯିବ, ଭଗବାନ ଉଦ୍ୟାନରେ ବୁଲିବେ, ଭଗବାନ ବାନ୍ଧିକରି ସେ ରାତିରେ କୁଞ୍ଜକୁ ଯିବା ଲୋକ, ତୁ ଗେଟ୍ ତାଲା ମାରି ରଖିବ, ତୁମେ ମୋବାଇଲ ତାଲା ମାରୁ ନା, ମୋବାଇଲ ତାଲା ମାରିକି ଲକର ମାର, ସେ କ'ଣ ଯାଇପାରିବେନି ଉଦ୍ୟାନ? ସାଧୁସାଧାରଣ ଉଦ୍ୟାନ କୋଉଠି ସେ ସେମିତି କରୁନି, ଲୋକ ଆସିବ ମତେ ପ୍ରଶଂସା କରିଲେ ଭଲ ମଠ ହେଇଯାରେ, ତା ନୁହେଁ, ଏଇଟା ଭଗବାନଙ୍କର ସ୍ଥାନ। ପ୍ରଭୁ କାଳେ କେତେବେଳେ ଆସୁଥିବେ ବୁଲିବା ପାଇଁ, ଇଚ୍ଛା କରିବା ପାଇଁ, ଭାବ ଏଇଟା ସବୁ ଭାବର ଜିନିଷ, ଭକ୍ତିଟା ହଉଛି କେବଳ ଭାବର ଜିନିଷ। ଯଦି ଲୋକ ଦେଖାଣ ଆଡ଼କୁ ଚାଲିଗଲା ସବୁ ଚାଲିଥିବ, ସ୍ୱୀକୃତି କିଛି ମିଳିପାରେ, କିନ୍ତୁ ଭାବଟା ଆଉ ତିଆରି ହେଇପାରିବନି। ପୁଣି ସେଇ ସଂସାରର ଜିନିଷଟା ମୁଣ୍ଡ ଭିତରେ ରହିବ, ମାନ ଅପମାନ ଭଲ ମନ୍ଦ ରାଗ ଦ୍ୱେଷ ଏଥିରେ ପଶିଯିବ। ଆଉ ଭକ୍ତିଟା କ'ଣ, ସ୍ୱାଦ କ'ଣ? ଆଉ ଏଇ ଯୋଉ ଭାବ, ଏଇ ଯୋଉ ଗୌଡ଼ ଭାବ ଚକ୍ରପାଦ ରଚନା କରିଛନ୍ତି, ମୁଁ ଭକ୍ତ ନୁହେଁ, ମୁଁ ଅସୁର ବି ନୁହେଁ, ତେଣୁ ମୋତେ ଅହେତୁକି କୃପା ହିଁ ଆବଶ୍ୟକ ଅଛି, ଏହା କହିକି ପ୍ରଣାମ କରୁଛନ୍ତି। ନମସ୍ତୁଭ୍ୟଂ ଭଗବତେ ପୁରୁଷାୟ ମହାତ୍ମନେ ବାସୁଦେବାୟ କୃଷ୍ଣାୟ ସତ୍ୱତାଂ ପତୟେ ନମଃ। ନମସ୍ତୁଭ୍ୟଂ ଭଗବତେ ଭାଗବତ, ଭାଗବତଙ୍କର ସବୁଠୁ ବଡ଼ ମହିମା ଜିନିଷ ହେଲା ସମସ୍ତେ ନମ ଶବ୍ଦ କେତେ ଥର ଲାଗିଥାଏ ଦେଖି, ଯେମିତି କର୍ମକାଣ୍ଡରେ ସ୍ୱାହା ଶବ୍ଦ ପ୍ରସିଦ୍ଧ, କର୍ମକାଣ୍ଡରେ ସବୁ ଜିନିଷରେ ସ୍ୱାହା, କୃଷ୍ଣ ସରି ଇନ୍ଦ୍ରାୟ ସ୍ୱାହା, ଅଗ୍ନାୟ ସ୍ୱାହା, ବରୁଣାୟ ସ୍ୱାହା, ତା ସ୍ୱାହା ଆଉ ପାଇବାର କିଛି ତାଙ୍କର ଅଛି। ଆମର ନମଟା କ'ଣ, ନମ ଶବ୍ଦ କ'ଣ, ଶରଣାଗତର ସବୁବେଳେ ଲକ୍ଷଣ, କାୟିକ ବାଚିକ ମାନସିକ ଜଣେ ଭଗବାନ ସବୁବେଳେ ପ୍ରଣାମ କରୁଛି ବାରମ୍ବାର। ଗୋଟେ ମଣିଷ ସେ କହୁଥିଲେ ବା ସଂସାର ସବୁଠୁ ବଡ଼ ଦୁଷ୍ଟ ଲୋକ କାଣ, ତାକୁ ଦିନକୁ ତିନି ଥର ତୁମେ ପ୍ରଣାମ କର, ଦଶ ବର୍ଷ ପ୍ରଣାମ କଲେ ଦେଖିବା ସେ ଲୋକ ପରିବର୍ତ୍ତନ ହେଇଯିବ। ଗୋଟେ ଭକ୍ତର ପ୍ରଣାମ କରି ଭଗବାନ ପାଇଯିବ, ତା ଭାବଟା ତିଆରି ହେଇପାରୁନି ନା, ସେ ଆସୁଛି ଡେଲି ପ୍ରଣାମ କରିଦେଇ ପଳାଉଛି। ଗୋଟେ ମଣିଷ ଗୋଡ଼ ତଳେ ପଡ଼ିବ, ତୁମେ ସଂସାର ସବୁଠୁ ଖତରନାକ ଲୋକ କିଏ, ତାକୁ ଟାକି ଆଣ ଦେଖ, ତା ଗୋଡ଼ ତଳୁ ତୁମେ ପଡ଼ ଖାଲି, ଭାବିଲେ ବୁଝୁଛ ନା ନାହିଁ ତୁମ ଗୋଡ଼ତଳ, ସେ କ'ଣ କହିବ, ଏ ଭାଇ କାହିଁ ମୋ ଗୋଡ଼ ତଳେ ପଡ଼ୁଛୁ କହିଲୁ, କାହା ଗୋଡ଼ ତଳେ ଘଟ ଦେଖିବେ ସେ ଲୋକଟା କେମିତି ବିରକ୍ତ ହେଇଯିବ। କେହି ଗୋଡ଼ତଳେ ଆମେ ବାବାଜି କେବଳ ଖୁସି ହଉଛେ, ମାନେ ଖରାପ ଭାବିବେନି, ମୁଁ ଖୋଲେ କହିଦେଉଛି, ଆମ ବାବାଜି କେବଳ ଖୁସି ହଉଛି ମୋତେ ପ୍ରଣାମ କଲା ବେଳକୁ, କିନ୍ତୁ କୌଣସି ଲୋକ ପ୍ରଣାମ କଲେ ହେ ଆଜିକାଲି ତ ପୁରା ମନା କରୁଛନ୍ତି, ହେ କାହିଁ ତା ତ ସେଇଟା ହାତ ପ୍ରଣାମ କରୁଛି, ସାଙ୍ଗେ ସାଙ୍ଗେ ମନା କର, ଥାଉ 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 ପାଦ ଧରନି ପାଦ ଧରନି, କେବଳ ସାଧୁ ଆମେମାନେ ଖୁସି ହଉଛୁ, ହଁ ଯାଉ ସେ ମୋତେ ପ୍ରଣାମ ନ କଲେ ମନ ଦୁଃଖ ହେଇଯାଉଛି। ସଂସାରରେ କେହି କାହା ଗୋଡ଼ତଳ ପରେ ଭଲ ପାଆନ୍ତିନି, ଆଉ ଲୋକ କୁହନ୍ତିନି ଭାଇ ମୁଁ ତ ଗୋଡ଼ତଳ ପଡ଼ୁଛି, ଭାଇ ମୋତେ ଟିକେ ପଡ଼ିବେନି, ଖାଲି କହୁଥିବେ, ଆଉ ବେଳେବେଳେ ଗାମୁଛା ପକେଇ ମୁଣ୍ଡ ମରେ, ଭାଇ ତ ଗୋଡ଼ତଳ ପଡ଼ୁଛି ମୋତେ ଟିକେ ଛାଡ଼ିଦେ, ଭାଇ ଟିକେ ଦେବେ ଏତି ପଇସା, ଗୋଡ଼ତଳ ପଡ଼ିବା ଗୋଟେ ଛୋଟ କାମ ନୁହେଁ, ଆମର ପ୍ରଣାମଟା ସେୟା ନା, ଭଗବାନ ଗୋଡ଼ତଳ ପଡ଼ୁଛି ନା, ଭାବଟା ଏଇ ଭାବ ଯୋଉ ପଡ଼ିଛି ନା ଭାବଟା ତ ତିଆରି ହେଇପାରୁନି, ଆସିଲା ବେଳେ ପ୍ରଣାମ କରିଦେଲେ, ତାଙ୍କ ଚରଣ କମଳକୁ ଧ୍ୟାନ କରି ପ୍ରଣାମ କରାଯାଏ ନା, ପ୍ରଭୁ ମୁଁ ଆପଣ ଚରଣ କମଳରେ ପଡ଼ୁଛି, ଆମ ପାଦ ତଳେ ପଡ଼ୁଛି। ଏଠି ସାଧାରଣ ଲୋକଟା ଯଦି ପ୍ରଣାମଟାକୁ ଗ୍ରହଣ କରୁନି ତାକୁ ଦୟା ଲାଗୁଛି, ସେ ଆମେ କରୁଣା ସିନ୍ଧୁ ବୋଲି କହୁଛେ। ହଜାର ଆମେ 10 ବର୍ଷ ପ୍ରଣାମ କରୁଛେ, ପ୍ରଣାମଟା ବେକାର ଚାଲିବ, ଆମର ବିଶ୍ୱାସ ତ ନାହିଁ, ଭାବଟା ନାହିଁ ବୋଲି ଆମକୁ ଆଜି ଭକ୍ତ ନିରାଶ କାହିଁକି ହେଇଯାଉଛି। ଯଦି ଭକ୍ତ ଜଣେ ନିରାଶ ହଉଛି ତାର ଭାବଟା ତିଆରି ହେଇପାରିଲେ, ସେ ବାହାରେ ବହୁତ କିଛି ଆକ୍ଟିଭିଟିଜ କଲା, ଲସ୍ କେବେ ହବନି, ତାକୁ ନିଶ୍ଚିତ ଫଳ ମିଳିବ। ସାଧୁଗୁରୁ ପୁରୀ ଶୁଦ୍ଧ ସଂସ୍ଥା ରହିକି ସେବା କରୁଛି, ମିଳିବ ତାକୁ, କିନ୍ତୁ ଯେହେତୁ ଶୁଦ୍ଧ କାମନା କରିପାରିଲାନି ତାର ସେ ଭାବଟା ଆସିପାରିଲାନି, ସେ ତାର ବିଶ୍ୱାସଟା କମିଯାଉ, ସେ ଦୁଃଖ ଲାଗୁଛି। ଏଥିରେ ଦୁଃଖ କିଛି ନାହିଁ, ଏଠି ଗୋଟେ ଗଧ ଭଳିଆ ଖଟିଲେ ବି ଲାଭ ଅଛି, ଏଠି ଦେଖି ଗୋଟେ ଗଧ ଭଳିଆ ଖଟୁଛି ଦିନ ରାତି ତାର ବି ଲାଭ ଅଛି, କାହିଁକି ସେ ଭଗବାନ ପାଇଁ କରୁଛି। ପ୍ରଭୁ ସେମିତି ନୁହନ୍ତି, ପ୍ରଭୁ କରୁଣା ସିନ୍ଧୁ, ସେ ଯୋଗ୍ୟତାକୁ ଦେଖନ୍ତିନି, କେତେବେଳେ କଣଟା ଗ୍ରହଣ କରିନେ ତାଙ୍କୁ ଖୁସି ଲାଗିଲା ତ ପାର ହେଇକି ପଳେଇଲା। ବଡ ଲୋକଙ୍କୁ ତାଙ୍କର କଣ ଅଛି, ବଡ ଲୋକ ସିଏ ତୁମେ ଯେଉଁ ରୋଷେଇ ଜୀବନ ସାରା ରୋଷେଇ କରୁଛି, ଯଦି ଗୋଟିଏ ଆଇଟମ୍ ତାଙ୍କ କୃଷ୍ଣଙ୍କୁ ଭଲ ଲାଗିଲା ସରିଲା, ତୁମେ ପାର ହେଇକି ପଳେଇଲା। ଆମେ ସେ ଗୋଟିଏ ଦିନକୁ ଅପେକ୍ଷା କରିଛେ ନା, ଆଉ ଆମେ କହିଲେ ଗୋଟିଏ ଦିନକୁ ଅପେକ୍ଷା କରିଛେ, ଗୋଟିଏ ଦିନ ପାଇଁ ଯେମିତି ପିତାମ ଭୀଷ୍ମ ଗୋଟିଏ ଦିନ ପାଇଁ କେତେ ବର୍ଷ ଜୀବନ, କେତେ ଦିନ 400 ବର୍ଷରୁ ଅଧିକା ସିଏ ଅନେଇକି ରହିଲେ, ସବୁ ସହୁଥିଲେ, ଗୋଟିଏ ଦିନ ଆମର ଦରକାର। ଆଉ ଗୋଟିଏ ଦିନ ପାଇଁ ଯେତେ କଷ୍ଟ, ଏ ଘର ଦ୍ୱାରା ଛାଡ଼ିଲା ପରେ କେତେ ଗଞ୍ଜଣା, କେତେ ଜିନିଷ, କେତେ କିଛି ନାହିଁ, ସେ ଗୋଟିଏ ଦିନ ଆମର ଦରକାର। ଯେତେବେଳେ ଗୁରୁକୃଷ୍ଣ ସ୍ମରଣ ପଥକୁ ଆସିବେ, ପୂର୍ଣ୍ଣ ସ୍ମରଣ ପଥକୁ ଆସିବେ, ସେଠି ଗୋଟିଏ ଦିନ ଆମର ଦରକାର। ଆଉ ଏଇଟା ବେକାର କିଛି ନୁହେଁ, କୌଣସି ଜିନିଷ ଏଥିରେ, କିନ୍ତୁ ଗୋଟିଏ ଜିନିଷ ହେଲା ଭାବଟା ତିଆରି। ଗୋଟେ ଜଣେ ସେଥିପାଇଁ ଦୁଃଖୀ ହେଉ, ତା ମନର ବିଚାରରେ ମୁଁ ଏଇଟା କରିଥିବି ସବୁବେଳେ, ଏଇଟା ଗୋଟେ କରିବି, ଏଇଟା ମୋତେ ହେଲାନି, ମୋର ଏଇଠି ଜିନିଷଟା ହେଉନି, ସେ ତାର ଭାବଟା ତାର ତିଆରି ହେଇପାରୁନି। କିନ୍ତୁ ଏଇ ଶରଣାଗତର ପଥଟା ଦେଖନ୍ତୁ, ସବୁବେଳେ ଦେଖିବା ନମ, ତାଙ୍କର ଯେମିତି ସୁହା ଆମର ସେମିତି ନମ, ପ୍ରଣାମ କରୁଛି, ମୁଁ ପ୍ରଣାମ କରୁଛି। ଆଉ ସବୁଠୁ ଅଧିକା ଅଛି କୁନ୍ତିଙ୍କ ସ୍ତୁତିରେ, ଏ ସ୍ତୁତିର ମହିମା ହେଲା ଏଇଟା, ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ଏବଂ ଶରଣାଗତର ପୁରା ମୂର୍ତ୍ତିମନ୍ତ, ସବୁବେଳେ ନମ 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 ଏସି ଦେଖିଛି। ତାଙ୍କ ଜୀବନର ଯଦି ଅନୁଭବୀ ସଂସାର କି ବଡ଼ ଥାନ୍ତି, ପାଣ୍ଡବମାନେ ହେଉଛି ସବୁଠୁ ବଡ଼ ଅନୁଭବୀ ଭକ୍ତିମାନଙ୍କ ଭିତରେ, ମାନେ ଆମମାନଙ୍କ ପାଇଁ ଯଦି ପରଫେକ୍ଟ ଏକ୍ସାମ୍ପଲ୍ କେହି କିଛି ଥାନ୍ତି, ସେ ହେଉଛନ୍ତି ପାଣ୍ଡବ, ସବୁଠୁ ବଡ଼ ଅନୁଭବୀ, ହେଲେ କେହି କାହାକୁ କମ୍ ବୋଲି କହିବନି। ଏଇ ଯେଉଁ ଭୀମସେନ ବାଡ଼େଇ ବାଡ଼େଇ ମାରିଲା କାହାକୁ, ସବୁ ସୈବକୁ ମାରିଲା ନା, ଶପଥ କରିଥିଲା ମୁଁ ସୈବକୁ ମାରିବି, ସେ ସୈବକୁ ମାରିଦେଲା ପରେ, ଦୁର୍ଯ୍ୟୋଧନକୁ ମାରିଦେଲା ପରେ ବି ଜାଣିଲା, ରେ ପ୍ରଭୁ କୃଷ୍ଣଙ୍କର ଏତେ ମହିମା ଅଛି, ମୁଁ କହିଥିଲି ମାରିବି, କିନ୍ତୁ ଦୁର୍ଯ୍ୟୋଧନ ପାଇଁ 100ଟା ପୁଅକୁ ମାରିଥିଲୁ। ସେ ସମସ୍ତଙ୍କର ଅନୁଭବ ଅଛି ନା, ଆଉ ପାଣ୍ଡବମାନଙ୍କର ଆଉ କାହାର ନାହିଁ, ସମସ୍ତେ ଅନୁଭବୀ। ଆମର ସେ ଜିନିଷ ଆସିପାରୁନି ନା, ଏ ଶରଣାଗତ ସେ ନମ ନମସ୍ତବ୍ୟମ ଭଗବତେ, ହେ ଭଗବାନ ମୁଁ ତୁମକୁ ପ୍ରଣାମ କରୁଛି, ଭଗବାନ ସକୃତ ଏବ ପ୍ରପନ୍ନ ତପସ୍ମି ଇତି ଯାଚତେ, ସକୃତ ଏବ ପ୍ରପନ୍ନ, ଥରେ ଯଦି ଭଗବାନଙ୍କୁ ପ୍ରପନ୍ନ କରି କହୁଛି, ପ୍ରଭୁ ମୁଁ ହେଉଛି ଆପଣଙ୍କର, ଆମ ଦୁଃଖ ପାଇଁ ଆଲୁହ ବଢ଼େଇ ଦେଉଛେ ନା, ଆଉ ଆମକୁ ଦୁଃଖ ଲାଗେ, ଆମକୁ ଦୁଃଖ ହେଇଗଲା, ଭଗବାନ ପାଇବା ପାଇଁ ବା ପ୍ରଭୁ ମୁଁ ଆପଣଙ୍କର, ସେଇପାଇଁ ଯିଏ କାନ୍ଦି ପକେଇବ ଭଗବାନ କେତେବେଳେ ପ୍ରସନ୍ନ ହେଇଗଲେ ଗୋଟିଏ ଦିନ ପାର କରି ନେଇଯିବେ। ଆଉ କ'ଣ, ତୁ ଗୋଟେ ଅତ୍ୟନ୍ତ ମାନେ ବିଶାଳ ପଥ ବିଶାଳ, କିନ୍ତୁ ସର୍ଟକଟ୍ କିଛି ଅଛି, ନହେଲେ କୃଷ୍ଣ ଯଦି ଗୋଟେ ଜୀବ ରକ୍ତ ମାଂସ ସ୍ୱର ଧରିଛି, ମଳମୂତ୍ର ତ୍ୟାଗ କରୁଛି, କାମ କ୍ରୋଧ ରଖିଛି, ଦେବତାମାନେ ଆମକୁ ଘୃଣା କରନ୍ତି ନା, ସେ ନେଇଟି ପାଦ ଦିଅନ୍ତି, ଏଇଟା ରଜଭୂମି ନା, ଆମର ଏଇଟା ରଜଭୂମି ନା, ଆଉ ରଜତମ ଗଣ୍ଡା ବେଶୀ, ଦେବତାମାନେ କେବେ ପାଦ ଦେବେନି ଏଠି। ପ୍ରଭୁ ଆସିକି ଚାଲୁଛନ୍ତି ଏଇ ଭୂମିରେ, ଗାଈ ଚରଉଛନ୍ତି, ମାନଙ୍କୁ ସେ ଘୃଣା କରୁଛନ୍ତି, ଘୃଣା କରୁନାହାନ୍ତି, ଆମେ ତାଙ୍କ ପାଖରେ ତାଙ୍କର ଭାବଟାକୁ ବୁଝିପାରୁନି। ଆମେ ସବୁ କର୍ମକାଣ୍ଡ ଭଳିଆ କେବେ ଗୋଟେ ଅଭ୍ୟସ୍ତ ହେଇଯାଉଛେ, ସେ ଜିନିଷ ନୁହେଁ, ନିଜର ଏଇ ପ୍ରଭୁବା ଜାଗାରେ ଗମ୍ଭୀରତା ପ୍ରଦର୍ଶନଶୀଳତା ବଢ଼େଇଲେ ଆମେ ସବୁ ବୁଝିପାରିବା, ଏସବୁ ରିଭିଲ୍ ହେବ। ନମସ୍ତବ୍ୟମ ଭଗବତେ ବାସୁଦେବ ପୁରୁଷାୟ ମହାତ୍ମାନେ, ଆପଣ ଶ୍ରେଷ୍ଠ ପୁରୁଷ, ଆପଣ ହେଉଛନ୍ତି ମହାତ୍ମା, ବାସୁଦେବାୟ କୃଷ୍ଣାୟ ସତ୍ତ୍ୱତାପତୟେ ନମଃ, ହେ ବାସୁଦେବ ବସୁଦେବଙ୍କର ପୁତ୍ର, ହେ କୃଷ୍ଣ ମୁଁ ଆପଣଙ୍କୁ ପ୍ରଣାମ, ସତ୍ତ୍ୱତାପତୟେ ନମଃ, ଭକ୍ତଙ୍କର ଆପଣ ରକ୍ଷକ, ମୁଁ ଆପଣଙ୍କୁ ପ୍ରଣାମ କରୁଛି। ସୁଛନ୍ଦ ଉପାତ ଦେହାୟ ବିଶୁଦ୍ଧ ଜ୍ଞାନ ମୃତୟେ ସର୍ବସ୍ମୈ ସର୍ବବୀଜାୟ ସର୍ବଭୂତାତ୍ମନେ ନମଃ, ସ୍ୱଚ୍ଛନ୍ଦ ଉପାତ ଦେହାୟ, ଆପଣ ନିଜ ଇଚ୍ଛାରେ ଦେହ ଧରିଛନ୍ତି, ଚକ୍ରବର୍ତ୍ତୀ ଅର୍ଥ କଲେନି, ନିଜ ଇଚ୍ଛାରେ କ'ଣ, ଭକ୍ତ ଯେଉଁ ଇଚ୍ଛା କରୁଛି ସେ ভক্ত ইচ্ছা করছে আপনার এইভাবে আসবে পড়ব ভক্ত ইচ্ছার ঈশ্বর ভক্ত মোর পিতা মাতা ভক্ত মোর বন্ধু ভকত নিমন্ত মোর নাম কৃপা সিন্ধু ভক্ত এটি লিখলে টিকার অনেক অনেক বিধ প্রেম বিষয়ত্ব সুভক্তি সুছন্দেন প্রতিসুচ্ছয়া দাস্যেন সখ্যেন বাৎসল্যেন রমণেন চ সুখ প্রদানার্থম উপাত গৃহীত দেহ যস্য ইতি তস্মে সুছন্দ মানে কোণ সুছন্দ নিজ ইচ্ছা ছন্দ মানে ইচ্ছা সুছন্দ অর্থ সেটা কোন না ভগবান ইচ্ছা কোণ ভক্ত ইচ্ছা যেতে মূর্তি এসব প্রকট যেমন পড়াইলে কোণ আমার এই যে শ্রীনাথজি অনেক কোটি সে হচ্ছেন কার বিগ্রহ বজ্রনাভ বিগ্রহ গোপাল শ্রীনাথ সে রয়েছে কেউ মাটি তলে আচ্ছা মাধবেন্দ্র পুরী পাখে কাই প্রকট হলে ভক্ত এই রূপটা মোটর দেখা চাহুছি এই রূপর মতো সেবা করা চাহু যে বিগ্রহ যে স্বরূপ এবে তো কই পারি যে মিস্ত্রি মানে সব তৈরি করছেন বসিকি গুটকা খাই পান খাই কোণ খাই করছেন না সব সেতবে সেমি না সেতবে সব বিগ্রহ শৈলী যে অুণা লোক বিগ্রহ তৈরি করতে সে উপবাস রুহতি এই যে হবিষ খাতে ভূমিরে শোবে সে সময় সব কারণ বিগ্রহ প্রকট হবে না সে প্রার্থনা করবে এনে যে বিগ্রহ স্থাপন করুবে বা যে করবে সে মানে সব ভগবান প্রার্থনা কি ভগবান প্রকাশিত হবে না সুচন ভক্তর ভাব নিয়ে প্রকাশিত হবে না যাহা যে ভাব সে ভাবের বিগ্রহ প্রকাশিত হবে কোণ চৈতন্য ভাগবত সে পত্র রহলানি ভক্তর ইচ্ছা ভক্তর কিঙ্কর হয় আপন ইচ্ছা সে ভক্তর চাকরি বি হইয়া নিজ ইচ্ছার বড় সুন্দর পদ আছে সে আলোচনা হবনি ভক্ত পাই হি তাঁকর সব চক্রবাসী কথা লিখুছেন অনেক বিধ প্রেম বিষয়ত্ব সুভক্তই ছন্দেন সুভক্ত ছন্দেন প্রতিসুচ্ছয়া দাস্যেন সখ্যেন বাৎসল্যেন রমণেন চ সুখ প্রদানার্থম উপাত গৃহীত দেহ যস্য ভক্ত পাই দেহ ধরছেন আমার সে ভক্ত সম্বন্ধে পূজা করা যায় না দেখ যেতে মন্দির অনেক কৃষ্ণঙ্কর মন্দির যেমনি রাধারমণ অনেক সেটি কি অনেক গোপাল ভট্ট সেটি দেখ স্বতন্ত্র তাঙ্কর পূজা উপাসনা কার পূজা উপাসন পদ্ধতি সেই আচার্যঙ্কর পদ্ধতির করা যাব সেটি কর্মকাণ্ড করা যাব বেদ হিসাবে করা যাব এই যেমনি জগন্নাথপুরের যে ভোগ সব বিভিন্ন প্রকার ভোগ লাগুছে সেই ভক্ত না লাগুছি এবে মু কই পারি না পরম্পরা সিষ্টম যে এই ভাই হাঁডি যে ভোগ বড অর্ণ লাগবে তা কবে কোণ প্রভু এই ভাই দৌছি আপন লাণ্ডি মাতা শাগ দেব সে পিতা শাগ সে তা না লগা হব না ভগবান নেবে নি ভগবান আমার সাথে কোণ সম্পর্ক অছে তাঁকর সে যা ঠাকুর সে তাঁকর না আমার কোণ না কোণ ভগবান সে তাঁকর বিগ্রহ না আমার আনুগত্যটা সে তাঁক প্রতি রহিলে হি ভগবান খুশি হবে আচার্য আনুগত ন রহিলে বিগ্রহ কেবে প্রসন্ন হবে নহলে সে কাইঁ বারবার দেখিলে এছয় গোসাঁ যাবে ব্রজে হ্যাঁ এছয় গোসাঁ যাবে ব্রজে কইলেন বাস রাধাকৃষ্ণ নিত্য লীলা খোলিলেন প্রকাশ তারপরে না না তা উপর পদ উঠিব তাসবার পদ রেণু মোর পঞ্চগ্রাস শ্রীরূপ সনাতন ভট্ট রঘুনাথ শ্রীজীব গোপাল ভট্ট দাস রঘুনাথ এছয় গোসাঁয়ের করি চরণ বন্দন যা হইতে বিঘ্ন নাশ অভীষ্ট পূরণ এছয় গোসাঁ যাবে ব্রজে কহিলেন বাস ব্রজ ব্রজঙ্ক সহিত রাধাকৃষ্ণ সহ গোসাঁ মানুষ কাই যোড়লে না তুমি সেটি রহিয়াকু হলে কৃষ্ণ পাই হলে তাঙ্ক আনুগত্য বিনা হয়ে পারি তাঁকর সে প্রকট করছেন না বউ ধামকু আউ আমার সিক্রেট গুড়া রয়েছে না কেই বা গৌড়ি সিক্রেটটা কে পাই পারবে ব্রজর বাস করুথা লোক জানতে যদি সে গৌড়ি সিদ্ধান্ত জানিথিলে তাহলে জানিপার তুমি সেটি যেতে রাধারণ ডাকলে রাধারণ শুনবে রাধারণী কার না না সে সে রাধারণী কৃষ্ণ সে তুমি বাঙ্কি ভাই পাখ গলে সে হচ্ছেন হরিদাসঙ্কর রাধারমণ পাখ গলে সে কার গোপাল ভট্টঙ্কর তুমি যে বিগ্রহ গতিকে যাও আচার্য আগে ধরব তুমি এই এমএলটা না এমপিটা দেখা করিয়া গেলে সরপঞ্চ ধরিব এমএল ধরি যাও আর সেটি তুমি ডাইরেক্ট পৌঁছাও কমিটি গোটা সাধারণ সিদ্ধান্ত তুমি জাঁপার না তুমি কেবে মদন মোহন গোপীনাথ মদন মোহন সেবা করবে তুমি আগে যে সনাতন গোস্বাই সে তুমি সে প্রার্থনা করে দৌছ না এছয় গোস্বাই জমি যে কহিলেন বাস রাধাকৃষ্ণ নিত্যলীলা করলে নিত্যলীলাটা সে প্রকাশ করলে ଆଜି ବ୍ରଜର ତାର ସାଡ଼ୁ ଗୋସ୍ୱାମୀ ପ୍ରତି ଅନୁଗତ୍ୟ ନାହିଁ, ଗୋସ୍ୱାମୀମାନଙ୍କୁ ଅଜସ୍ର ସ୍ମରଣ କରୁନି, ସେ ବ୍ରଜର କେମିତି ରହିଲେ ରହିପାରିବନି। ଆମର ସିଦ୍ଧାନ୍ତ ଯେଉଁଟା ଆଚାର୍ଯ୍ୟାନୁଗତ ବିନା ଭଗବତ ସେବା ନେବେନି। ଅର୍ଚ୍ଚନା ପଦ୍ଧତିରେ ସେ ଗୁରୁ ପରମ୍ପରା ଆଚାର୍ଯ୍ୟ ସମସ୍ତଙ୍କୁ ସ୍ମରଣ କଲା ପରେ ପରମ ଗୁରୁଦେବ ପର୍ଯ୍ୟନ୍ତ ଆମେ ସବୁ ସ୍ମରଣ କରୁଛେ, ଅପରାଧପର ଗୁରୁ ସବୁ ସ୍ମରଣ କରିକି ତାଙ୍କୁ ପ୍ରସନ୍ନ ସେ ଗ୍ରହଣ କରିବେନି। ତାଙ୍କର ଆମର ଯେମିତି ନିର୍ଦ୍ଦିଷ୍ଟ ସ୍ୱଭାବ ରହିଛି, ଭଗବାନଙ୍କର ନିର୍ଦ୍ଦିଷ୍ଟ ସ୍ୱଭାବ, ଖାଲି ଆମେ ଆମ ସାଇଡ଼ରୁ କହିଲେ ମୁଁ ଯେମିତି ଚାହୁଁଛି କ'ଣ ତୁମେ ସେଇଟା ଭଲ ପାଉଛୁ କି, ମୁଁ ଯେଉଁଟା କହୁଛି କ'ଣ ତୁମକୁ ଭଲ ଲାଗୁଛି, ମୋ ସ୍ୱଭାବ ବିଷୟରେ ମୁଁ କଥା କହୁଛି, ସେଟା ତୁମକୁ ଭଲ ନ ଲାଗିପାରେ। ପ୍ରତ୍ୟେକ ବ୍ୟକ୍ତିର ଏକ ଭିନ୍ନ ଭିନ୍ନ ସ୍ୱଭାବ ରହିଛି, ଭଗବାନଙ୍କର ସେଭଳି ଗୋଟେ ସ୍ୱଭାବ ରହିଛି। କିଏ ତମ ତମ ସ୍ୱଭାବ ଶୁଣ, ଦୁର୍ବାସା କହୁଛନ୍ତି, କହିଲେ କହିଲେ ଦେଖିବା ପ୍ରଭୁ ଦୁର୍ବାସା କହୁଛନ୍ତି ନା, କାରଣ ଆପଣ କାହିଁକି ଏମିତି କରୁଛନ୍ତି, ଅମରେଶଙ୍କୁ ସପୋର୍ଟ କରୁଛନ୍ତି, ମୋତେ ହଇରାଣ କରୁଛନ୍ତି, କଣ ସିଏ କଣ ମୋର ସେଠୁ ଗୃହସ୍ଥ, ମୁଁ ଗୋଟେ ବ୍ରହ୍ମଚାରୀ, ଆପଣଙ୍କ ସ୍ୱଭାବଟା କଣ। ଭଗବାନ କହିଲେ ଦେଖ ତୁମର ସ୍ୱଭାବ ଯେମିତି ତୁମେ ରାଗି ଟିକେ କଥାରେ ତୁମର କଣ ଦ୍ୱାଦଶୀ ପାରଣା ଭିତରେ କେଉଁଟା ବଡ ମତେ କୁହ, ଦ୍ୱାଦଶୀ ପାରଣା ଆଉ ତୁମେ ଯୋଉ ରାଗିଲ ତା ଭିତରେ କେଉଁଟା ବଡ କୁହ। ଭଗବାନ ସେଠୁ ସେ କହୁଛନ୍ତି ଆପଣଙ୍କ ସ୍ୱଭାବଟା କଣ କହିଲେ, ଚକ୍ରବାସ ଟିକା ଲେଖିଲେ ମୋ ସ୍ୱଭାବ କଣ ଶୁଣିବ, ମୋ ସ୍ୱଭାବ ଏଇଟା ମୁଁ କହିଦଉଛି, ମୋହି ନିବନ୍ଧ ହୃଦୟ ସାଧୁ ବିଷମ ଦର୍ଶିନା ବସ୍ୟ କୁର୍ବନ୍ତି ମା ଭକ୍ତା ଶସ୍ତ୍ରିୟମ ଶତପତି ଯଥା ନାହଂ ଆତ୍ମାନା ଅଶେଷ ମଦଭକ୍ତ ସାଧୁ ବିନା ଶ୍ରୀ ଅଛି ଆତ୍ୟନ୍ତିକ ବ୍ରହ୍ମନ୍ ଜୀ ସାମଗତି ଅହମ୍ ପରା। ଏଇଟା ମୋ ସ୍ୱଭାବ ମୁଁ ଛାଡ଼ିପାରିବିନି, ଏଇଟା ଆମ ଗୁଡ଼ିଓର ପୁରା ମାନେ ଯାହା କୁହନ୍ତି ଚାବିକାଠି, ଏଇଟା ନ ଧରିପାରେ ତୁମେ କୁଆଡ଼େ ଯାଇକି ରହୁନା, କିଛି ବାଟ ପାଇବନି, ଏତେ ଶାସ୍ତ୍ର ପଢ଼ୁନା ଚାବିକାଠି ଗୁଡ଼ା ଚକ୍ରପାତ ଖେଳୁଛନ୍ତି ନା, ସେଇଟା କଣ ତୁମ ସ୍ୱଭାବ କହିଲେ ନାହଂ ଆତ୍ମା ନା ଆସେ ସେ ମଦଭକ୍ତ ସାଧୁ ବିନା, ମୋ ସାଧୁ ଭକ୍ତ ବିନା ମୋର ମୋ ଦେହ ବି ଦରକାର ନାହିଁ। ଆରେ ଭଗବାନ ତୁମ ଦେହ, ତୁମ ସଜାନନ୍ଦ ଦେହ, ତୁ କଣ କରିପାରିବ, ଇଚ୍ଛା କଲେ ତା ତ୍ୟାଗ କରିପାରିବ, ମାନେ ଭଗବାନ ଏତେ ଭାବ ବିଷୟରେ କହୁଛି, ବୈକୁଣ୍ଠରେ କହୁଛନ୍ତି ଦୁର୍ବାସ, ନାହଂ ଆତ୍ମା ନା ଆସେ ସେ ମୋର ଦରକାର ନାହିଁ ଶରୀର, ମଦଭକ୍ତ ସାଧୁ ବିନା ମୋ ସାଧୁ ଭକ୍ତ ବିନା। ଆଉ ବୈକୁଣ୍ଠ କହିଲେ ଶ୍ରୀ ଚାତ୍ୟନ୍ତିକ ବ୍ରହ୍ମନ, ବୈକୁଣ୍ଠକୁ ଆଙ୍ଗୁଳି ଦେଖିକି କହୁଛନ୍ତି, ଏଇ ଯୋଉ ଆତ୍ୟନ୍ତିକ ହେ ବ୍ରହ୍ମନ, ଏଇ ଯୋଉ ବୈକୁଣ୍ଠର ଯୋଉ ଅତୁଳନୀୟ ବିଭୂତି ମୋର ଆବଶ୍ୟକ ନାହିଁ, ନା କାହିଁକି ନା ଯେ ସାମ ଗତି ଅହମ୍ ପରା, ମୁଁ ସେମାନଙ୍କର ଗତି ସେମାନେ ମୋର ଗତି, ମୁଁ ତାଙ୍କୁ ଛାଡ଼ିପାରିବିନି, ମୋ ସ୍ୱଭାବ ଏଇଟା, ଭଗବାନଙ୍କର ସ୍ୱଭାବ ଏଇଟା ନା। ଆଉ ସୁରକ୍ଷିତ ଜୀବନ କ'ଣ, ଏଇଟା ଆଚାର୍ଯ୍ୟ ପରମ୍ପରା, ସେଥିପାଇଁ ଆମର ସବୁବେଳେ ଆଚାର୍ଯ୍ୟ ପରମ୍ପରାକୁ ରଖାଗଲା ବିଗ୍ରହଙ୍କ ତଳେ, ଲୋକ ସିନା ଆସିକି ଦେଖିବେନି, ଭକ୍ତ ଆଗ ତାଙ୍କୁ ପ୍ରାର୍ଥନା କରିବ, ଆପଣଙ୍କର ସେ ଆଚାର୍ଯ୍ୟ କୃପା ନହେଲେ ଆମର କେବେଠୁ ଗଲେଣି, ଯେ ବାପାଙ୍କୁ ଶ୍ରାଦ୍ଧ ଦିଆହଉଛି କେତେ ଦିନ କର, ଭାବିଲେ କାହାକୁ ଶ୍ରାଦ୍ଧ ଦଉଛ ତୁମର ବାପା ଜେଜେ ଜେଜେକୁ ଦଉଛ, କୋଉଠି ଦଉଛ, କହିଲା ଗୋଟେ ପିଢି ଦେଖ ଆମର କେତେ ବର୍ଷ, ଗୋଟେ ପିଢି ମାନେ ତୁମର ବାପା କେତେ ବର୍ଷ ହେଲା ଗଲେ, ଏ 30 ବର୍ଷ 20-30 ବର୍ଷ, ଆମର ଗୋସ୍ୱାମୀ ମାନେ ଦେଖ ମାଧବେନ୍ଦ୍ରପୁର କେବେ ଯାଇଛନ୍ତି, କେବେ ସୀତା ଠାକୁରାଣୀ ଯାଇଛନ୍ତି, କେବେ ମଧୁପଣ୍ଡିତ ଯାଇଛନ୍ତି, କେବେ ସମସ୍ତଙ୍କୁ ସବୁଦିନ ତାଙ୍କର କ୍ୟାଲେଣ୍ଡର ରଖୁଛି, ବୈଷ୍ଣବ କ୍ୟାଲେଣ୍ଡର ସବୁଦିନ ସ୍ମରଣ କର ତାଙ୍କର ଦିନ। ଆମ ପରମ୍ପରା କେତେ କେମିତି ଆମ ପରମ୍ପରା, ଆରେ ସିଏ ଗଲେଣି କେବେଠୁ, ମାଧବେନ୍ଦ୍ରପୁରୀଙ୍କର ତିରୁଭାବ ଈଶ୍ୱରପୁରୀଙ୍କର, ଆରେ ଏସବୁ କଣ ଦରକାର, କେବେଠୁ କେବେଠୁ ଗଲେଣି, ନାଇଁ 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 ନାଇଁ, ସେ ନିତ୍ୟଲୀଳା ସେ ସବୁବେଳେ ଅଛନ୍ତି ଭଗବାନଙ୍କ ପାର୍ଶ୍ୱ, ତାଙ୍କୁ ସ୍ମରଣ କରିବାକୁ ପଡ଼ିବ, ତାଙ୍କ ଅନୁଗତ ବିନା ହବନି ଆଉ କେବେ ହେଇପାରିବ। ସେଥିପାଇଁ କାଲି ଯେମିତି କହୁଥିଲେ ନା, ଭଗବତ ପ୍ରୀତିଟା ଆଚାର୍ଯ୍ୟଙ୍କ ହୃଦୟ ହେଉଛି ଗୋଟେ, ଭଗବାନଙ୍କ ପ୍ରେମଟା ଆଚାର୍ଯ୍ୟଙ୍କ ହୃଦୟ ହେଉଛି ଗୋଟେ ମିରର, କଣ ଦର୍ପଣ, ସେଇଠି ଦେଖିବ, ସେଥିପାଇଁ ସେ ଦେଖିଲେ ଚକ୍ଷୁ ଦାନ ଦେଲ ଯେଇଛନ୍, ତୁମର ସେ ଚକ୍ଷୁ ଦେବେ କୃପା କରିବେ ତାଙ୍କୁ ଦେଖିବ, ଏଠି ଇଏ ହେଉଛି ଭଗବାନଙ୍କର କୃପା। ଆଉ ଭଗବାନ ପ୍ରେମଟା କଣ ଆମେ ଗୁରୁଜୀବ ଜାଣିପାରିବେ, କେବେ ଜାଣିପାରିବେନି, ସେ ସ୍ୱଚ୍ଛନ୍ଦ ରୂପାଏ, ସେଥିପାଇଁ ସେ କହୁଛନ୍ତି ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ମାଧୁର୍ଯ୍ୟ କହୁନାହାନ୍ତି, କଣ କହୁଛି, ଅନେକ ବିବିଧ ବିଷୟ ତ୍ୱାତ୍ ସ୍ୱଭକ୍ତେ ଛନ୍ଦେନ ପ୍ରତିଶୁଚ୍ଛେ ଦାସ୍ୟେନ ସଖ୍ୟେନ ବାତ୍ସଲ୍ୟେନ ରମଣେନ ଚ, ଠିକ ଅଛି, ରମଣେନ ଚ ସୁଖ ପ୍ରଦାନାର୍ଥମ୍ ଉପାତମ୍ ଗୃହୀତମ୍, ଉପାତାର୍ଥ ଗୃହୀତମ୍ ଦେହ ଯସ୍ୟ ଇତି ତସ୍ମ, ଆପଣଙ୍କର ଯୋଉ ଦେହ ଏ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ରସର ଭକ୍ତମାନଙ୍କର ଆକାଂକ୍ଷାକୁ ପୂରଣ କରିବା ପାଇଁ ଆପଣ ଏ ଦେହଟାକୁ ଧାରଣ କରିଛନ୍ତି ସ୍ୱଚ୍ଛନ୍ଦରେ, ସ୍ୱଚ୍ଛନ୍ଦ ଅର୍ଥ ଆପଣଙ୍କ ଇଚ୍ଛାରେ ନୁହେଁ, ଭକ୍ତ ଇଚ୍ଛା। ଦେହସ୍ୟ ଅପ୍ରାକୃତତ୍ୱାତ୍ ବିଶୁଦ୍ଧ ମାୟାତୀତମ୍ ଜ୍ଞାନମେବ ମୁକ୍ତି মুক্তি যস্য তস্মে, দেহ হচ্ছে আপনার অপ্রাকৃত বিশুদ্ধ। না স্বচ্ছন্দ উপাত দেহায় বিশুদ্ধ জ্ঞান মূর্তায়, ভগবান পূর্ণ জ্ঞান, নখরু শিখ পর্যন্ত জ্ঞান, সব জ্ঞান, কোণী প্রাকৃতত্ব না। সে প্রাকৃতত্ব বুদ্ধি আমার টিকি কিঞ্চিত রয়েলে বি আমি কৃষ্ণ বুঝিপারি, কারণ সে তো পুরা চিৎ ঘন না, আগে বুঝবে প্রণাম করছেন। মায়া দিশক্তি মত্বাত সর্বস্মৈ অতএব সর্বস্য বীজায় কারণায় অতএব সর্বভূত স্থান, এই সর্বভূতকে অর্থ করছেন সর্ববীজ, যেমন কৃষ্ণ গীতার কলে না বীজম সর্বভূতান বিধিপার্থ সনাতন, সনাতন বীজ জানা মুকেশ, এভাবে স্তুতি করি পুনি ক্ষমা প্রার্থনা মাগি ইন্দ্র। মেদম ভগবন গোষ্ঠম নাশায় সারবায়ুবি চেষ্টিতম বিহতে যজ্ঞে মানিনম তীব্রমানুনাম, ভগবান চক্রবর্তী ভারি ভাবুকত আহ বহু সুন্দর ভাবে লেখুন, ভগবান কুমি এ ইন্দ্র তুমি এত কাই মতো প্রার্থনা প্রার্থনা করছু, কোণ হয়েছে কৌন ঘটনা, ভূশক্র ত্বং মদভক্ত ইতি অনয়া স্তুত্যেব জ্ঞায়সে কিন্তু বিনেব ত্বম তোমাদ্যম দৃষ্ট্বা মেঘ মদব্রজম অধিকম যৎ অধিকম যৎ কদর্থয়ন্তি স্ম তদিদে ত্বয়া দণ্ড দণ্ডনীয়া ইতি পবিত্র ভসন আশঙ্কায়া হন্ত হন্ত অস্মিন অন্তর্যামিনম কপটম ন ঘটতে ইতি বিমৃশ্য সুচেষ্টিতম যথার্থমেব আয়। এই শ্লোকটি কাহিকি কুচি ইয়াপরে প্রণাম করি চক্রবাদ সংগঠন করছেন, এই শ্লোক সহ শ্লোকর লিঙ্কটা কোণ রয়েছে, কারণ মু ভগবান বাহার গোটে অন্তর্যামিন আসিয়ে মুতে স্তুতি করছি কোণ করছি, কিন্তু কপট তার প্রভু পাখে রয়েবেন সে জাঁদেবে না, কৃষ্ণ কে আরে তু মতো এত ভালো স্তুতি করছো সব করছো, কিন্তু যেত ব্রজকে নষ্ট করা চাহুলু গোমাতা ব্রজকু তাহলে সেত ভাবটা কোণ লা, এটি কুমার ভূশক্র হে ইন্দ্র তু মদভক্ত ইতি অনয়া স্তুত্যেব জ্ঞায়স, মু তো স্তুতি রু জানুছি তু মর ভক্ত, তুমি মর ভক্ত স্তুতি রু জানুছি, কিন্তু বিনেব তো অজ্ঞা দৃষ্ট মেঘা, আচ্ছা তোমা আজ্ঞা বিনা বা তোমা আজ্ঞারে হ্যাঁ তোদ আজ্ঞা বিনেব তোদ আজ্ঞা তোমা আজ্ঞা বিনা দুষ্টা মেঘা মত ব্রজম অধিকম যত কদার্থয়ন্তি, তুম আজ্ঞা বিনা যে মেঘ গুড়ি কেউ কেউ মেঘ সম্বর্তক মেঘ সম্বর্তক বায়ু মো ব্রজকে যে নষ্ট করছেন এথিপাই তুমি যাও মেঘ মানুষ দণ্ড দিও, আজ্ঞা কে দিয়ে ইন্দ্র দিয়ে ভগবান যদি ভাবিবে ভগবান বেলা বেলা কৌন না যা তুমি তুমি তো বহু ভক্ত বেলা প্রার্থনা করছ সে মেঘ মানে মতো কষ্ট মো গোমাত কষ্ট দিয়েছেন ব্রজবাসী কষ্ট দিয়েছেন তুমি যাও তাঙ্ক দণ্ড দিও, কহিল কপট করাটা ঠিক নয় কে কৌন সেটি কৌছি ইন্দ্র, পবিত্র ভর্সন আশঙ্ক আশঙ্কা করে কৃষ্ণ মতো পবিত্র ভর্সনা করি নিশ্চিত কিছু আশঙ্ক, হন্ত হন্ত অস্মিন অন্তর্যামিনম কপটম ন ঘটতে, হায় হায় হন্ত হন্ত হায় হায় অস্মিন অন্তর্যামিনম, কৃষ্ণ যদি অন্তর্যামী তাঙ্ক পাখে কপট করিয়া উচিত নুহে, খোলা কথা কহিদেবি সেটা কহে আজ্ঞা মেঘঙ্কর কোণ দোষ মু নিজে ডাকিছি তাঙ্কু তাঙ্কু আজ্ঞা মু তাঙ্কু কোণ দণ্ড দেবি মু তোমাকে ডাকি দিলি যা ব্রজকে নষ্ট কর বলে আও, কারণ তা অন্তর পুরা কৃপা পাইছ না পুরা অন্তরটা নিষ্কপট হয়ে গেল, জীব দোষ করিব কেউ আমি পরফেক্ট নুহতি, জীবর স্বভাব হল তার চারটা দোষ রহব আও, কিন্তু সি সে দোষটা কত মানি পুছি মু জন দোষী আসটা সে কত ভগবান জনাই পুছি, ভগবান জাঁ আমি ভুল করিয়া ভুল করিয়া যেমন জীবর স্বভাব ক্ষমা করিয়া সেভাবে সাধু আ ভগবান স্বভাব, আমি আমার স্বভাব যেমন ছাড়ুনে সি তা স্বভাব ছাড়বে, কিন্তু আমি নিষ্কপট হওয়া পড়ে ইন্দ্র ভাই নয় তো আমি কৃপা মিলি পারে, এ সুন্দর বহু সুন্দর বড় টিকা ইয়ে কালি তার ভাব আমি শ্রবণ করিয়া, হরে কৃষ্ণ জয় গ্রন্থ রাশি ভাগবতম কি জয় শ্রীল প্রভুপাদ গুরুদেব কি জয় নিতাই গৌর মানব।